वासुदेवाय आय ओं नमो भगवते वासुदेवाय ओं नमो भगवते वासुदेवाय श्रीमद्भागवतम दशम स्कंद 64 अध्याय श्लोक 12 जावत्यासिकताभूमे जावत्यो दिवितारकः जावत्यो दिवितारकः जावत्यो वर्षधाराश्च जावत्यो वर्षधाराश्च तावती रददं स्मगः जावत्यो वर्षधाराश्च तावती रददं स्मगः यावत्यासिकताभूमे यावत्यो वर्षधाराश्च तावती रददं स्मगः यावत्यो दिवितारकः यावत्यो वर्षधाराश्च तावती रददं स्मगः
शुक्र अनुवाद पृथ्वीरे जेते बालिकोणा अछि आकाशरे जेते नक्षत्र अछन्ति वर्षधारे जेते जलबिंदु अछि मु सेतिकी संख्यारे गाभी दान करिछि भावार्थरे कह जाउछि जे एठारे भावार्थ इहा जे राजा असंख्य गाभी दान करिछन्ति
हरे कृष्ण उपस्थित भक्त सजन बृंद मातृवृंद आपण मान ग्रामर भागवत कथाकु स्वागत जना जाउछि ए द्वारका लीला भगवान कर तेणु भगवान कर लीला सहित भगवान भक्त कर लीला मध्य एठी कुआ जाउछि एबळी भावे भगवान कर भक्त अछन्ति भगवान जो बळी भावे असाधारण संपन्न रहिसन्ति सेई बळी भावे तांकर भक्त माने मध्य एठी विशेष भावे भगवान कर जो रहिछि ऐश्वर्य रहिछि छटी ऐश्वर्य रहिछि गोटे होची ऐश्वर्य से समग्र वीर्य से जशस श्रेय ज्ञान वैराग्य केवे सन्नाम इति भगंगना भगवान सब संपत्ति रही सब धन रही सब कुछ से त्याग करते वैराग्य तेणु तर भक्त भाव त्याग रही भक्त मैंने दान करती दान हूँ गोटे प्रकार त्याग जो मानकर किसी संपत्ति अच्छी से मैंने ये सहज प्रदान करती ना भगवद गीतार भगवान कहले यज्ञ दान तप कर्म न त्याज्यम कार्यमेव तत् यज्ञ दान तपस्व पावनानि मनीषिणाम यज्ञ दान एवं तप ये तीनोटी एत गुरुत्वपूर्ण जे एमती कि मनीषी मैंने साधु सत मैंने यू त्याग करती ना यज्ञ दान एवं तप तेणु से दान विषय आज आम शुणुचे किभ भाव भक्त ये रही मृग ଇଖୁଆକଙ୍କର ପୁତ୍ର। ଇଖୁଆକୁ ଜଣେ ପ୍ରସିଦ୍ଧ ରାଜା ଥିଲେ ସୂର୍ଯ୍ୟବଂଶରେ, ଯେଉଁ ବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ଇଖୁଆକ ବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ଇଖୁଆକ ବଂଶରେ ରଘୁ ବୋଲି ଜଣେ ରାଜା ଥିଲେ, ଯାହାଙ୍କ ନାମ ଅନୁସାରେ ଭଗବାନଙ୍କୁ କୁହାଯାଏ ରଘୁବଂଶୀ। ତାଙ୍କର ବଂଶକୁ ରଘୁଙ୍କର ନାମରେ କୁହାଯାଉଛି। ଯଦିଓ ଇଖୁଆକ ବଂଶରେ ଆସୁଛନ୍ତି, କିନ୍ତୁ ଇଖୁଆକ ବଂଶୀ ବୋଲି କୁହାଯାଉ ନାହିଁ, କାରଣ ରଘୁ ହେଉଛନ୍ତି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଭଗବାନ ରାମଚନ୍ଦ୍ରଙ୍କର। ସେହିଭଳି ଭାବରେ ଆମେ ଦେଖିବା ଭଗବାନ କୃଷ୍ଣଙ୍କର କଥା, ସେ କି ଯେଉଁ ରହିଛନ୍ତି ଯଯାତି ମହାରାଜ, ଯଯାତି ମହାରାଜଙ୍କ ଠାରୁ ସିଏ ଆସୁଛନ୍ତି, ଭଗବାନ କୃଷ୍ଣ ଆସୁଛନ୍ତି। ଏବଂ ଯଯାତି ମହାରାଜଙ୍କର ପାଞ୍ଚ ପୁତ୍ର ଭିତରୁ ଯଦୁ ହେଉଛନ୍ତି ଶ୍ରେଷ୍ଠ ପୁତ୍ର, ଏବଂ ସେହି ତାଙ୍କ ସେହି ବଂଶରେ, ଯଦୁ ବଂଶରେ ଅନେକ ସବୁ ରାଜା ସବୁ ଆସୁଛନ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କୁ କୁହାଯାଏ ଯଦୁବଂଶୀ। ଇଏ ଯଦୁଙ୍କର ମହାତ୍ମ୍ୟକୁ ପ୍ରକାଶ କରାଯାଉଛି। ସେହିଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କର ବଂଶରେ ଯେଉଁ ଆସୁଛନ୍ତି, ରଘୁଙ୍କର ବଂଶ, ରଘୁଙ୍କର ମହାତ୍ମ୍ୟକୁ ପ୍ରକାଶ କରାଯାଇଛି। କାହାର କେଉଁଭଳି ଭାବରେ ମହାତ୍ମ୍ୟ ରହିଛି, ଆମେ ଗୋଟେ ଏହି ପ୍ରସଙ୍ଗରେ କଥା କହିଦେବା। ରଘୁଙ୍କ କଥା ତ ଚାଲିବ, ରଘୁବଂଶ କଥା ବର୍ତ୍ତମାନ ଆସିବ, ରାମଚନ୍ଦ୍ରଙ୍କର ଆବିର୍ଭାବ ତିଥିରେ ସବୁ କଥା କୁହାଯିବ। ତେଣୁ କୃଷ୍ଣଙ୍କର କଥା କୁହାଯାଇଛି, ଆମେ କହୁଛେ ଯେ ଯଦୁ ବଂଶରେ କାହିଁକି କୁହାଗଲା ଭଗବାନ କୃଷ୍ଣ ଯଦୁବଂଶରେ ଆସୁଛନ୍ତି, କାରଣ କ'ଣ? ଯଦୁବଂଶୀ ବୋଲି କୁହାଯାଉଛି, କାରଣ କ'ଣ? ଯଯାତି ବଂଶୀ ବୋଲି କୁହାଗଲା ନାହିଁ, ବା ବାସୁଦେବ ବଂଶୀଦେବ ବଂଶୀ ବୋଲି କୁହାଗଲା ନାହିଁ, ବା ନନ୍ଦ ବଂଶୀ ବୋଲି କୁହାଗଲା ନାହିଁ, ଯଦୁବଂଶୀ ବୋଲି କାହିଁକି କୁହାଗଲା, କାରଣ କ'ଣ? ନା, ଏଇଟାକୁ ଜଣେ ଆଚାର୍ଯ୍ୟମାନେ କହିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତା'ର କାରଣ ହେଉଛି ଯେ ଯଦୁ ତାଙ୍କର ପିତାଙ୍କର ଆଜ୍ଞାକୁ ଅବଜ୍ଞା କରିଦେଲେ, ସେଇଥିପାଇଁ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇଗଲେ। ଏ କଥାଟି ତ ବହୁତ ବଡ଼ କଥା ରହିଛି, ସବୁ ତ ଜାଣୁଛନ୍ତି। ତେଣୁ ଯଯାତି ଯେତେବେଳେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହେଲେ, ସେତେବେଳେ ସେ ତାଙ୍କର ପୁତ୍ରମାନଙ୍କୁ କହିଲେ ବା ପ୍ରାର୍ଥନା କଲେ, ମୋର ବାର୍ଦ୍ଧକ୍ୟ ନେଇ ତୁମର ଯୌବନଟିକୁ ମୋତେ ପ୍ରଦାନ କର। କିନ୍ତୁ ଶ୍ରେଷ୍ଠ ପୁତ୍ର, ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ଯିଏକି ଦେବଜାନିକର ପୁତ୍ର, କିନ୍ତୁ ସେ ମନା କରିଦେଲେ, ନା ମୁଁ ଦେବି ନାହିଁ, ମନା କରିଦେଲେ। ଏବଂ ସେହିଭଳି ଭାବରେ ଅନ୍ୟ ଯେଉଁ ଚାରିଜଣ ପୁତ୍ର ଅଛନ୍ତି, ଅନ୍ୟ ତିନି ଜଣ ପୁତ୍ର ମଧ୍ୟ ମନା କରିଦେଲେ, ଦୁର୍ବସୁ, ଅନୁ, ଧ୍ରୁ, ଏମାନେ ସବୁ ମନା କରିଦେଲେ। କିନ୍ତୁ ତାଙ୍କର ଯେଉଁ ଜ୍ୟେଷ୍ଠ କନିଷ୍ଠ ପୁତ୍ର ପୁରୁ, ସେ ତାଙ୍କର ଯୌବନକୁ ପ୍ରଦାନ କଲେ, ପିତାଙ୍କୁ ଯୌବନକୁ ପ୍ରଦାନ କଲେ ଏବଂ ପିତାଙ୍କର ବାର୍ଦ୍ଧକ୍ୟକୁ ଗ୍ରହଣ କଲେ। ଏସବୁ କଥା ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଆମର କହିବାର କଥା ଯେ ଯଦୁ ଯେଉଁ ତାଙ୍କର ପିତାଙ୍କର ଆଜ୍ଞାକୁ ଅବଜ୍ଞା କରିଦେଲେ, ସେ ଅଧର୍ମଶୀଳ ହେଲେ ନାହିଁ। ତାଙ୍କୁ କୁହାଯାଉ ଧର୍ମଶୀଳସ୍ୟ, ଯଦୁଶ୍ୟ ଧର୍ମଶୀଳସ୍ୟ ବୋଲି ଭାଗବତ କୁହାଯାଏ, ସୁଖଦେବ ଗୋସ୍ୱାମୀ କହିଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯଦୁ ଯେହେତୁ ତାଙ୍କର ପିତାଙ୍କର ଆଜ୍ଞାକୁ ଅବଜ୍ଞା କରିଦେଲେ, ସେଥିପାଇଁ ଭଗବାନ ତାଙ୍କ ଉପରେ ବହୁତ ପ୍ରୀତ ହୋଇଗଲେ। ଇଏ ହେଉଛି କଥା। ତେଣୁ ଏ ତତ୍ତ୍ୱକୁ ବୁଝିବାକୁ ପଡ଼ିବ ଯେ ଭଗବାନଙ୍କ ପାଇଁ ଏମିତିକି ସମସ୍ତଙ୍କୁ ତ୍ୟାଗ କରିବାକୁ ପଡ଼ିବ। ଯେଉଁଭଳି ଭାବରେ ଯଦୁ ତାଙ୍କର ପିତାଙ୍କର ଆଜ୍ଞାକୁ ତ୍ୟାଗ କରିଦେଇଥିଲେ, ମାନିନଥିଲେ, କିନ୍ତୁ ଭଗବାନ ତାଙ୍କ ଉପରେ ବହୁତ ପ୍ରୀତ ହୋଇଗଲେ, କାରଣ ଯଦୁ ଜାଣିଥିଲେ ତାଙ୍କ ବଂଶରେ ଭଗବାନ ଆସିବେ, କୃଷ୍ଣ ଆସିବେ। ତେଣୁ ତାଙ୍କ ପିତାଙ୍କୁ ଯଦି ଯୌବନ ପ୍ରଦାନ କରାଯିବ, ତାହେଲେ ଭଗବାନ ଆସିବାରେ ଡେରି ହେବ, ତେଣୁକରି ସିଏ ଗ୍ରହଣ କଲେ ନାହିଁ ପିତାଙ୍କର ଆଜ୍ଞାକୁ। ତେଣୁ ଯଦିଓ ଯଦୁ ଭଗବାନ ତାଙ୍କର ପିତାଙ୍କର ଆଜ୍ଞାକୁ ଅବଜ୍ଞା କଲେ, କିନ୍ତୁ ତାଙ୍କୁ ଧର୍ମଶୀଳ ସେ ବୋଲି କୁହାଯାଉଛି, ଭଗବାନ ତାଙ୍କ ଉପରେ ପ୍ରୀତ ହୋଇଗଲେ। ମୁଁ ଗୋଟେ ଥର ଜଗନ୍ନାଥ ମନ୍ଦିରରେ, ଜଣେ ଆମର ଯେଉଁ ରହିଛନ୍ତି ଜଗନ୍ନାଥ ପଛପଟେ ଯେଉଁ ଗୋପୀନାଥ ମନ୍ଦିର ଅଛନ୍ତି, ସେଇଠି ଜଣେ ଏଇଭଳି ଭାବରେ କଥା କହୁଥିଲେ, ମହାଭାରତ ବା ବିଶେଷ ଭାବରେ କହୁଥିଲେ ସିଏ। ମୁଁ ସେତେବେଳେ ଶୁଣିଲି ତାଙ୍କଠୁ, ସିଏ କହିଲେ ଯଦୁ ତାଙ୍କର ପିତାଙ୍କୁ ଅବଜ୍ଞା କରିଦେଲେ, ଏ ନିନ୍ଦନୀୟ କାର୍ଯ୍ୟ ହେଲା, ଏଇଭଳି ଭାବରେ କହିଥିଲେ। କିନ୍ତୁ ଧର୍ମର ସେ ତତ୍ତ୍ୱ ନିହିତ ଗୁହାୟାଂ, ଧର୍ମର ତତ୍ତ୍ୱ ବହୁତ ଗଭୀର, ସମସ୍ତେ ଜାଣିପାରିବେ ନାହିଁ। ମହାଜନ ଜନ ଗତ ସେ ପନ୍ଥା, ମହାଜନମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଯାଇଛନ୍ତି, ସେହି ପନ୍ଥାକୁ ଆମେ ଗ୍ରହଣ କରିବା। ଏ ଆମର ଯେଉଁ ରହିଛି ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟାଂ, ଧର୍ମର ତତ୍ତ୍ୱ ବହୁତ ଗଭୀର, ସମସ୍ତେ ଜାଣିପାରିବେ ନାହିଁ। ଏମିତିକି ଧର୍ମରାଜଙ୍କର ଦୂତମାନେ ଜାଣିପାରିନଥିଲେ ଧର୍ମ କ'ଣ। ଏ ଯେଉଁ ରହିଛନ୍ତି, ଏଇଟା ଯୁଧିଷ୍ଠିର ମହାରାଜ କହିଛନ୍ତି, ଯମରାଜ ମଧ୍ୟ ସେଇଭଳି ଭାବରେ ଗୋଟେ କଥା କହିଛନ୍ତି, ଧର୍ମକୁ ସମସ୍ତେ ଜାଣିପାରିବେ ନାହିଁ।
ଧର୍ମରାଜଙ୍କର ଦୂତମାନେ ଯେତେବେଳେ ଯାଇଥିଲେ ଅଜାମେଳକୁ ଆଣିବା ପାଇଁ 88 ବର୍ଷ ବୟସରେ, ସେ ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲା, କିନ୍ତୁ ଯେତେବେଳେ ତାକୁ ନେବା ପାଇଁ ବସିଛନ୍ତି, ତା'ର ଯେଉଁ ଅନ୍ତର ହୃଦୟ ରହିଛି, ଅନ୍ତର ଶରୀର ରହିଛି, ସେଥିରେ ଯମପାହାସ ପକାଇକିରି ଟାଣିବା ପାଇଁ ବସୁଥିଲା ବେଳେ ସେହି ସମୟରେ ସେ ଡାକିଦେଲା ନାରାୟଣ, ପୁତ୍ରକୁ ଡାକିଦେଲା ନାରାୟଣ। ସେହି ସମୟରେ ସାଙ୍ଗେ ସାଙ୍ଗେ ଭଗବାନ ବିଷ୍ଣୁଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ। ଏସବୁ କଥା ଭାଗବତ ଷଷ୍ଠ ସ୍କନ୍ଧ ପ୍ରଥମ 3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବହୁତ ବିରାଟ ପ୍ରସଙ୍ଗରେ ଧର୍ମ କ'ଣ ଆମେ ବୁଝିବା, ସେଇଠୁ ନାମର ମହାତ୍ମା ସେଇଠୁ ଜାଣିବା। ଏସବୁ କଥା ହେଲା ପରେ, ତାପରେ ଯେତେବେଳେ ଯମରାଜଙ୍କ ଦୂତମାନେ ବୁଝିପାରିଲେ ନାହିଁ ଧର୍ମ କ'ଣ, ବିଷ୍ଣୁ ଦୂତମାନେ ଯେଉଁ କହିଲେ ଧର୍ମକୁ ସେ ବୁଝିପାରିଲେ ନାହିଁ, ଧର୍ମର ତତ୍ତ୍ୱକୁ ବୁଝିପାରିଲେ ନାହିଁ, ଯଦିଓ ଧର୍ମରାଜଙ୍କ ଦୂତ। ତେଣୁ ସେ ଯାଇ ପଚାରୁଛନ୍ତି, ଯମରାଜଙ୍କୁ ପଚାରୁଛନ୍ତି, ମହାରାଜ ଇଏ ଧର୍ମଟା କ'ଣ, ପ୍ରକୃତରେ ଧର୍ମଟା କ'ଣ, ଆମେ ତ ଯାଇଥିଲୁ ଅଜାମେଳକୁ ଆଣିବା ପାଇଁ, ସେ ବଡ଼ ପାପୀ ଥିଲା, କିନ୍ତୁ ସେ 4 ଜଣ ବହୁତ ସୁନ୍ଦର ସୁନ୍ଦର ଯୁବକ ସବୁ ଥିଲେ, ଆସି ପହଞ୍ଚିଗଲେ, କେଉଁଠୁ କେଉଁଠୁ ଆସି ପହଞ୍ଚିଗଲେ ଏବଂ ଆମକୁ ନିଷେଧ କରିଦେଲେ, ଆମେ ଆପଣଙ୍କର ପାସକୁ ବାନ୍ଧି ଦେଇଥିଲୁ, ତାକୁ କାଟିଦେଲେ, କାଟିଦେଇକିରି ସବୁ କଥା କହିଲେ, ସେ କହିଲେ ସବୁ ପ୍ରାୟଶ୍ଚିତ କରିଦେଇଛନ୍ତି, କିନ୍ତୁ ଦେଖିଲା ବେଳକୁ ପ୍ରକୃତରେ କିଛି ପ୍ରାୟଶ୍ଚିତ କରିନାହିଁ, ସେ ତା ପୁଅକୁ ଡାକିଲା ବୋଲି ସେ କ'ଣ ପ୍ରାୟଶ୍ଚିତ ହୋଇଗଲା, ଏଭଳି ଭାବରେ ସେ ବୁଝିପାରିଲେ ନାହିଁ, ଯମରାଜ ମୋତେ ବୁଝିପାରିଲେ ନାହିଁ କାହା କଥା କହୁଛନ୍ତି ସିଏ। ତେଣୁ କ'ଣ ହେଲା କ'ଣ କହିଲେ, ବହୁତ କ୍ରୋଧରେ ସେ କହୁଛନ୍ତି, ତାଙ୍କର ଦୂତମାନେ ଏଇଭଳି ଭାବରେ କହୁଛନ୍ତି, ସେ କହିଲେ ଏଇଭଳି ଭାବରେ ନାରାୟଣ ବୋଲି ଡାକିଦେଲା। ତେଣୁ ଯମରାଜ ଯେତେବେଳେ ଶୁଣିଲେ ଭଗବାନଙ୍କର ନାମ, ସେତେବେଳେ ସେ ଜାଣିଲେ ଆରେ ଏ ଭଗବାନଙ୍କ କଥା, ଇଏ ଧର୍ମର କଥା, ବହୁତ ଗଭୀର ତତ୍ତ୍ୱ। ତାକୁ ସେ କହିନଥିଲେ, ତାଙ୍କର ଦୂତମାନଙ୍କୁ ସେ ସବୁ ବହୁତ ହାୟର ଟପିକ୍ସ ଯେଉଁ ରହିଛି ସେଗୁଡ଼ା କହିନଥିଲେ। ତେଣୁ ଏସବୁ କହିଲେ, ପୁଣି ଥରେ କହିବାକୁ ପଡ଼ିଲେ, ଶୁଣ ଶୁଣ ମୁଁ ତୁମକୁ କହିନଥିଲି, ତୁମକୁ ବର୍ତ୍ତମାନ କହୁଛି, ବର୍ତ୍ତମାନ ସତର୍କ ରହିବ, ଧର୍ମର ତତ୍ତ୍ୱ ହେଉଛି ଏହିଭଳି ଭାବରେ, ଧର୍ମଂ ତୁ ସାକ୍ଷାତ ଭଗବତ ପ୍ରଣୀତମ୍, ନା ବୈ ବିଦୁରୁ ସେଓ ନା ବି ଦେବା, ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତୁନ ବିଦ୍ୟାଧର ଚାହାର ନା ଦେୟ। ଧର୍ମର ତତ୍ତ୍ୱ, ଧର୍ମ ହେଉଛି କ'ଣ ନା, ଭଗବାନ ଯାହା ପ୍ରଣୟନ କରିଛନ୍ତି ସେଇଟା ଧର୍ମ, ଏମିତିକି ଧର୍ମକୁ ଆଉ କେହି ପ୍ରଣୟନ ଜାଣିପାରିବେ ନାହିଁ ଧର୍ମ କଥା, ନା ବି ବିଦୁ ରୋଷେଇ ହୋ, ଋଷିମାନେ ଜାଣିପାରିବେ ନାହିଁ, ଦେବତାମାନେ ଜାଣିପାରିବେ ନାହିଁ, ସିଦ୍ଧମାନେ ଜାଣିପାରିବେ ନାହିଁ, ଅସୁରମାନେ ଜାଣିପାରିବେ ନାହିଁ, ସିଦ୍ଧ ମୁଖ୍ୟ ଅସୁର ମନୁଷ୍ୟମାନେ ଜାଣିପାରିବେ ନାହିଁ, କୁତୁହନ ବିଦ୍ୟା ଆଉ ବିଦ୍ୟାଧର ଚାରଣ ଆଦିଙ୍କ କଥା କ'ଣ କହିବା। ଏମିତି ବିଭିନ୍ନ ପ୍ରକାର ରହିଛନ୍ତି, ବିଭିନ୍ନ ପ୍ରକାର ଲୋକ ସବୁ ରହିଛନ୍ତି, ଉନ୍ନତ ଲୋକ, ବିଦ୍ୟାଧର, ଚାରଣ, ଗନ୍ଧର୍ବ ଇତ୍ୟାଦି ଅନେକ ପ୍ରକାର ଲୋକ ରହିଛନ୍ତି, ଯକ୍ଷ ଇତ୍ୟାଦି ଅନେକ ପ୍ରକାର ଲୋକ ରହିଛନ୍ତି। ଭାଗବତ ପଞ୍ଚମ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯମରାଜ ଯେତେବେଳେ ଏଭଳି ଭାବରେ କହୁଛନ୍ତି, ତାଙ୍କ ଦୂତମାନେ କହୁଛନ୍ତି, ତାହେଲେ ଆଉ କିଏ ଜାଣୁଛି ଧର୍ମକୁ, ଧର୍ମ ତ କେହି ଜାଣିପାରୁନାହାନ୍ତି ଆପଣ କହୁଛନ୍ତି, ତାହେଲେ କିଏ ନା ଜାଣିବେ, କେଉଁମାନେ ଜାଣିବେ, ସ୍ୱୟମ୍ଭୁ, ନାରଦ, ଶମ୍ଭୁ, କୁମାର, କପିଳ, ମନୁ, ପ୍ରହ୍ଲାଦ, ଜନକ, ଭୀଷ୍ମ, ଭଳି, ବୟାସକୀ, ବୟମ, ଏମାନେ ହେଉଛି 12 ଜଣ, ଏମାନେ ହେଉଛନ୍ତି ମହାଜନ, ଏମାନେ ମହାଜନ, ଏମାନେ ଜାଣନ୍ତି, ମହାଜନ ହିଁ ଜାଣନ୍ତି ଧର୍ମ କଥା, ନହେଲେ ଅନ୍ୟମାନେ ବୁଝିପାରିବେ ନାହିଁ। ଆଜିର ସମୟରେ ଦେଖିବା ବିଭିନ୍ନ ପ୍ରକାର ଧର୍ମ ସବୁ ରହିଛି, ସେମାନେ କହୁଛନ୍ତି ଆମେ ଧାର୍ମିକ, ଧର୍ମ କାର୍ଯ୍ୟ କରୁଛୁ, ତମେ ଯେମିତି ଧର୍ମ କରୁଛ ଆମେ ସେମିତି ଧର୍ମ କରୁଛୁ, କିନ୍ତୁ ଧର୍ମ ଅର୍ଥ ବୁଝିପାରୁନାହାନ୍ତି ସେମାନେ, କ'ଣ ଧର୍ମ ସେଇଟା, ଅଧର୍ମ ଧର୍ମ ମାନ୍ୟତେ, ଅଧର୍ମକୁ ସେମାନେ ଭାବୁଛନ୍ତି ଧର୍ମ, ତମ ଗୁଣର ଯେଉଁମାନେ ବ୍ୟକ୍ତିମାନେ ରହିଛନ୍ତି ସେମାନେ ଅଧର୍ମକୁ ଧର୍ମ ବୋଲି କହୁଛନ୍ତି। ତେଣୁ ଏମାନେ ସବୁ ମହାଜନ, ଦ୍ୱାଦଶୈତି ବିଜାନିମ ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟଂ ବିଶୁଦ୍ଧମ ଦୁର୍ବୋଧ୍ୟମ ଜ୍ଞାନ୍ତ ଅମୃତମ ଶ୍ରୁତେ। ଏ ଧର୍ମ ହେଉଛି ବହୁତ ଗଭୀର, ଗୁହ୍ୟ ସମସ୍ତେ ବୁଝିପାରିବେ ନାହିଁ, ଇଏ ହେଉଛି ବିଶୁଦ୍ଧ ଧର୍ମ, ଏଥିରେ କୌଣସି ଅଶୁଦ୍ଧତା ନାହିଁ, ଗୁହ୍ୟଂ ବିଶୁଦ୍ଧମ ଦୁର୍ବୋଧ୍ୟମ, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, ଦୁର୍ବୋଧ ସମସ୍ତେ ବୁଝିପାରିବେ ନାହିଁ, କିନ୍ତୁ ଯିଏ ବୁଝିଯିବ ଯାହା ଜ୍ଞାନ୍ତ ଅମୃତମ ଅଶ୍ନୁତେ, ଏ ଅମୃତକୁ ପ୍ରାପ୍ତ ହେବେ, ଅମୃତ ଆସ୍ୱାଦନ କରିବେ, ଏ କଥା ଅମୃତ କଥା ସବୁ ରହିଛି, ସମସ୍ତେ ବୁଝିପାରିବେ ନାହିଁ। ତେଣୁ ମହାଜନମାନେ ହିଁ ଏ ଧର୍ମକୁ ବୁଝିପାରିବେ, ତେଣୁ ଯେଉଁମାନେ କଥା ପ୍ରଚାର କରିବେ ଅନ୍ତତଃ ପକ୍ଷେ ସେମାନେ ଜାଣିବା କଥା, ଏସବୁ କଥାକୁ ଆମ ପରମ୍ପରାରେ ଯେଉଁ ଆସୁଛି କଥା ଏଇଟାକୁ ଶୁଣିବା କଥା, ପରମ୍ପରାରେ କଥା ଆସୁଛି। ତେଣୁ ପରମ୍ପରାରେ ଏଇ କଥାଟିକୁ ଶୁଣିକରି ସେମାନେ ଏଇସବୁ ତଥ୍ୟକୁ ଜାଣିକରି ସେମାନେ କଥାକୁ ପ୍ରଚାର କରିବେ, ନହେଲେ ସବୁ ଭୁଲଭାଲ କରି କହିବେ, ଭୁଲଭାଲ ବୁଝିପାରିବେ ନାହିଁ, ତତ୍ତ୍ୱକୁ ବୁଝିପାରିବେ ନାହିଁ। ଧର୍ମର ତତ୍ତ୍ୱ ବହୁତ ଗଭୀର, ଧର୍ମ ସହ ତତ୍ତ୍ୱଙ୍କୁ ନିହିତ ଗୁହାୟା। ତେଣୁ ଏଇଭଳି ଭାବରେ ଆମେ ଯଦି କହିବା ତାହେଲେ ଆମେ କ'ଣ ସବୁ ଜାଣିଛେ କି? ଆମେ କେମିତି କହିବା ତତ୍ତ୍ୱ ବୋଲି ଜାଣିଛେ ବୋଲି? ଆମେ କ'ଣ ସବୁ ଧର୍ମ ରହୁଛି ଏଭଳି କଥା ରହିଛି, ଅନେକ ରହିଛି ଧର୍ମର କଥା ବହୁତ ରହିଛି, ବହୁତ ବେଦ ପୁରାଣ ଉପନିଷଦ ଇତ୍ୟାଦି ବହୁତ ପ୍ରକାର ଜ୍ଞାନ ରହିଛି। ଆମେ ଯେଉଁ କଥା କହୁଛେ ଆମେ କ'ଣ ସବୁ ଜାଣିଛେ? ତାହେଲେ ଆମେ କେମିତି କହିବା ତତ୍ତ୍ୱ ବୋଲି କହିଲେ ବୋଲି? ନା, ଆମେ ଯେଉଁ କଥା କହିବା ପରମ୍ପରାରେ କହିବା, ଆମ ମନଗଢ଼ା କଥା କହିଲେ ସେଇଠି ଭୁଲ ହେଇଗଲା, ସେଇଠି ତତ୍ତ୍ୱଭ୍ରମ ହେବ। ଇଏ ହେଉଛି ଗୋଟେ ଅନର୍ଥ, ବଦ୍ଧ ଜୀବଙ୍କର ବିଭିନ୍ନ ପ୍ରକାର ଅନର୍ଥ ରହିଛି, ଚାରି ପ୍ରକାର ଅନର୍ଥ ରହିଛି, ତା ଦେହରେ ଗୋଟିଏ ଅନର୍ଥ ହେଉଛି ତତ୍ତ୍ୱଭ୍ରମ। ସମସ୍ତଙ୍କର ପ୍ରାୟ ତତ୍ତ୍ୱଭ୍ରମ ରହିଛି, ବହୁତ ବ୍ୟକ୍ତି କଥା କହୁଛନ୍ତି ଅଧିକାଂଶ ତତ୍ତ୍ୱଭ୍ରମ, ଭଗବାନ ବିଷୟରେ ବହୁତ ରଚନା କରୁଛନ୍ତି, ସଙ୍ଗୀତ ରଚନା କରୁଛନ୍ତି, ବହୁତ କବି ତାଙ୍କର ବହୁତ ପ୍ରଶଂସା ହେଉଛି, ତାଙ୍କୁ ବହୁତ ଦିଆଯାଉଛି, ଆୱାର୍ଡ଼ ଦିଆଯାଉଛି, କିନ୍ତୁ ସେମାନେ ତତ୍ତ୍ୱଭ୍ରମ ରହିଛି, ଆମେ ବୁଝିପାରିବା ନାହିଁ ଏତେ ଗଭୀର ତତ୍ତ୍ୱ। ଆମେ କହୁଥିଲେ ନା ସକାଳେ ଆମେ ପାଠ କରୁଛେ, ଇଏ ହେଉଛି ରସାଭାସ, ତତ୍ତ୍ୱଭ୍ରମରେ ଗୋଟେ ହେଉଛି ରସାଭାସ ରହିଛି, ରସାଭାସକୁ ସମସ୍ତେ ବୁଝିପାରିବେ ନାହିଁ, ଏସବୁ କଥା ରହିଛି। ତେଣୁ ଆମେ ଯେଉଁ କଥା କହିବା ଅନ୍ତତଃ ପକ୍ଷେ ଯାହା କହିବା ହେ ଗୁରୁ ଶିଷ୍ୟ ପରମ୍ପରାରେ ଯାହା କହିଛନ୍ତି ଆମେ ସେଇଟା କହିବା। ଆମର ଯଦି ମନଗଢ଼ା କଥା କହିଦେଲେ ତାହେଲେ ସେଇଠି ଭୁଲ ହେଇଗଲା। ସେଇଠି ଭଗବତ ଗୀତାରେ ଭଗବାନ କହିଲେ ସକାଳ ନୁହ ମହତା ଯୋଗ ନଷ୍ଟ ପରନ୍ତବ, ସେଇଠି ପରମ୍ପରାଟି ନଷ୍ଟ ହେଇଯାଉଛି। ପରମ୍ପରାଟି କାହିଁକି ନଷ୍ଟ ହେଉଛି? ଆମର ଯେଉଁ ପରମ୍ପରା ରହିଛି ମହାପ୍ରଭୁଙ୍କର ପରମ୍ପରା, ବ୍ରହ୍ମାଙ୍କ ଠାରୁ ଆସୁଛି ପରମ୍ପରା, ପ୍ରଭୁପାଦ ମହାରାଜ ଏ ପରମ୍ପରାକୁ ବୁଝେଇଛନ୍ତି, ଗୋଟେ ଉଦାହରଣ ଦେଇଛନ୍ତି, ପୋଷ୍ଟ ପିଅନ ଭଳି ଦେଇଛନ୍ତି, ଗୁରୁଙ୍କୁ ପୋଷ୍ଟ ପିଅନ ସହିତ ତୁଳନା କରିଛନ୍ତି ଗୁରୁଙ୍କୁ। ପରମ୍ପରା କହିଲେ ପୋଷ୍ଟ ପିଅନ ଯେମିତି ଜଣଙ୍କର ମନି ଅର୍ଡ଼ର ଅଛି, ଟଙ୍କା ଆସିଛି ନେଇକି ଦେଉଛି, ଜଣଙ୍କର ହଜାର ଟଙ୍କା ଆସିଛି ତାଙ୍କୁ ଯଦି ହଜାର ଟଙ୍କା ଦେବ, ସେ ହଜାର ଏକ ଦେବନି କି 999 ଟଙ୍କା ଦେବ, ନାହିଁ ହଜାର ହିଁ ଟଙ୍କା ଦେବ, ଇଏ ପୋଷ୍ଟ ପିଅନ। ସେହିଭଳି ଭାବରେ ଗୁରୁଦେବ ମଧ୍ୟ ପୋଷ୍ଟ ପିଅନ, ଯାହା ପରମ୍ପରାରେ ଆସୁଛି ସେଇ କଥା ହିଁ କହିବେ, କିନ୍ତୁ କାହିଁକି ନଷ୍ଟ ହୋଇଯାଉଛି ପରମ୍ପରା କିଏ କହିପାରିବେ? କାହିଁକି ନଷ୍ଟ ହୋଇଯାଉଛି ପରମ୍ପରା, କାହିଁକି ନଷ୍ଟ ହୋଇଯାଉଛି? ଆମର ଚୈତନ୍ୟ ଚରିତାମୃତରେ 13 ଅପସମ୍ପ୍ରଦାୟ କଥା କୁହାଯାଇଛି, ପରମ୍ପରା ନଷ୍ଟ ହୋଇଯାଇଛି, କାହିଁକି ହେଇଛି ସେଇଟା? ତା କାରଣ ହେଉଛି, ପ୍ରଭୁପାଦ ମହାରାଜ କହନ୍ତି ତା'ର କାରଣ ହେଉଛି ଯେ ଏମାନେ ସବୁ କନିଷ୍ଠ ଭକ୍ତ, ଯେଉଁମାନେ କନିଷ୍ଠ ଭକ୍ତ ସେମାନେ ଚାହିଁବେ ପରିବର୍ତ୍ତନ କରିବା ପାଇଁ। ମହାପ୍ରଭୁ ଆସିଲେ ନାମ ସଂକୀର୍ତ୍ତନକୁ ଆରମ୍ଭ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ପ୍ରଭୁ କହେ କହିଲାମ ଏଇ ମହାମନ୍ତ୍ର ଇହା ଜପ ଗିଆ ସବେ କରିଆ ନିର୍ବନ୍ଧ, ଇହା ହୈତେ ହଏ ସବ ଜଗତ ନିସ୍ତାର, ପ୍ରତିକ୍ଷଣ ବୋଲଇଥେ ବିଧି ନାହିଁ ଆର, କି ଭୋଜନେ କି ଶୟନେ କି ବା ଜାଗରଣେ, ଅହର୍ନିଶ ଚିନ୍ତା କୃଷ୍ଣ ବଲଭଦନେ। ଏଭଳି ଭାବରେ କହିଛି, କିନ୍ତୁ ତାହାଙ୍କ ପରମ୍ପରାରେ ଆସିକରି ବର୍ତ୍ତମାନ ନାମ କହିଲେ କୁହାଯାଉଛି ନାମାଚାର୍ଯ୍ୟ ଅମକ, ନାମାଚାର୍ଯ୍ୟ ଅମକ, କ'ଣ ସେ ନାମ ନା ଭଜନିତାଇ ଗୌରାଧ୍ୟା ଜପ ଅମକ 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 ଅମକ, ଏଇଭଳି ଭାବେ ଆଉ ମହାମନ୍ତ୍ର ଇଏ ନୁହଁ, ହରେ କୃଷ୍ଣ ମହାମନ୍ତ୍ର ଚାଲିଗଲା, ଆଉ ଗୋଟେ ମହାମନ୍ତ୍ର କହିଲେ କେଉଁ ଶାସ୍ତ୍ରରେ ଅଛି? ଆମର ଯେ ମହାମନ୍ତ୍ର ଏଠି ଶାସ୍ତ୍ରରେ ରହିଛି, କଳିସନ୍ତରଣୀ ଉପନିଷଦ ରହିଛି, ଅନ୍ୟାନ୍ୟ ବିଭିନ୍ନ ପୁରାଣମାନଙ୍କରେ ରହିଛି, ଭଗବାନ ଯଦିଓ ଭଗବାନ ସେ ଯାହା କହିବେ ତାଙ୍କର କଥା ସତ୍ୟ, ତାଙ୍କ କଥା ହେଉଛି ବେଦ, ତଥାପି ଭଗବାନ ମନଗଢ଼ା କହିଲେ ନାହିଁ ମନ୍ତ୍ର, ଶାସ୍ତ୍ରରୁ ଉଦ୍ଧାର କରି କହିଲେ। କିନ୍ତୁ ବର୍ତ୍ତମାନ ଆମେ ଦେଖିବା କ'ଣ, ଆମେ ମହାପ୍ରଭୁଙ୍କ ଧାରା କ'ଣ, ବେଟା ହରିଆ ହରିଆ ବୋଲ,
ଲବଯୁବତୀର କୋଲ ବେଟା ହରିହା ହରିହା ବୋଲ ଏଇଭଳି ମାଗୁର ମାଛର ଝୋଲ ଏଇଭଳି ଭାବରେ ମହାପ୍ରଭୁଙ୍କ ଧାରଣ ଆମେ ଆସୁଛୁ। ତେଣୁ ମହାପ୍ରଭୁଙ୍କର ଯିବାର 150 ପରର ଘଟଣା ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ସେହି ସମୟରେ 13 ଅପସମ୍ପ୍ରଦାୟ ହୋଇଥିଲା। ବର୍ତ୍ତମାନ କେତେ ଅପସମ୍ପ୍ରଦାୟ ହୋଇଥିବ ଅନୁମାନ କରନ୍ତୁ। ଅପସମ୍ପ୍ରଦାୟ କାହିଁକି ଅପସମ୍ପ୍ରଦାୟ ହେଉଛି ନା ଏଇ କନିଷ୍ଠ ଭକ୍ତମାନେ ତାଙ୍କର ଯୋଗ୍ୟତା ନାହିଁ ସେମାନେ ପରିବର୍ତ୍ତନ କରିଦେଉଛନ୍ତି। ପରିବର୍ତ୍ତନ କରିଦେଲେ ସେଠି ନଷ୍ଟ ହୋଇଯାଉଛି, ଧର୍ମଟି ନଷ୍ଟ ହୋଇଯାଉଛି। ଭଗବାନ କହିଲେ ସକାଳ ନିହମତା ଯୋଗ ନଷ୍ଟ ପରନ୍ତବ ନଷ୍ଟ। ଆମର କଥା ସରିଲା ପରେ ପ୍ରଭୁ ଆମେ କହିବା କୋଶ୍ଚିନ୍ କେମା କରିବେ। ତେଣୁ ଏ ଯେଉଁ ଭଲ ପ୍ରଶ୍ନ ପଚାରିଛନ୍ତି, ସାଙ୍ଗେ ସାଙ୍ଗେ ମନକୁ ଆସିବ ସେଇଟା, କିନ୍ତୁ ଆମେ ଅପସମ୍ପ୍ରଦାୟ ମଧ୍ୟ ଆମେ କଥା ଯେଉଁ କହୁଛେ ତାହା ବି ଆସିଯାଇପାରେ କଥା ଆସିଯାଏ। ତେଣୁ ଆମର ରହିଛି, ଆପଣ ତ ଜାଣନ୍ତି ଆମକୁ ଆମେ କ'ଣ କହିବୁ ଆପଣଙ୍କୁ। ତେଣୁ ଏ ଯେଉଁ ଅପସମ୍ପ୍ରଦାୟ ରହିଛି, 13 ଅପସମ୍ପ୍ରଦାୟ ରହିଛି, ଆସ୍ତେ ଆସ୍ତେ ଏଭଳି ଭାବରେ ସମ୍ପ୍ରଦାୟ ଅପସମ୍ପ୍ରଦାୟ ବଢ଼ି ବଢ଼ିକା ଯିବ, ଏଭଳି ଭାବରେ ବଢ଼ିବ, ବୈଷ୍ଣବ ଧର୍ମଟି ନଷ୍ଟ ହୋଇଯିବ। ପ୍ରଭୁପାଦ ମହାରାଜ କହନ୍ତି 10,000 ଧରି ଚାଲିବ, ତାପରେ ନଷ୍ଟ ହୋଇଯିବ, ବୈଷ୍ଣବ ସମ୍ପ୍ରଦାୟ କିଛି ରହିବ ନାହିଁ। ଭବିଷ୍ୟତ କଥା ପ୍ରଭୁପାଦ ଜାଣନ୍ତି, ସେ ସବୁ କହନ୍ତି। ତେଣୁ ଏହିଭଳି ଭାବରେ ଅନେକ ଅପସମ୍ପ୍ରଦାୟ ଅଛନ୍ତି, ସେମାନେ ତିଳ କାଟୁଛନ୍ତି, ଏମାନେ ଏଇଭଳି କହୁଛନ୍ତି କ'ଣ ନା ମାଗୁର ମାଛ ଝୋଲ ନବଜୀବତର କୋଲ ବେଟା ହରିଆ ହରିଆ ଭୋଲ ହରି ହରି ନାମ ନିଅ, ତୁମେ ମାଛ ଖାଅ ମାଛ ଖାଅ, କିଛି ଅସୁବିଧା ନାହିଁ, ଅବୈଧ ସ୍ତ୍ରୀ ସଂଗ କର ଯାହା କର। ଏଇଭଳି ଭାବରେ ଏହି ସମ୍ପ୍ରଦାୟରେ ମହାପ୍ରଭୁଙ୍କର ଧାରାରେ କେତେ ବଡ଼ ଇଏ ଦୁର୍ନାମ କରୁଛନ୍ତି, ସୃଷ୍ଟି କରୁଛନ୍ତି। କିନ୍ତୁ କ'ଣ କହିବା, ଆମ ଓଡ଼ିଶାରେ ଦେଖିବା, ଓଡ଼ିଶାର ବିଭିନ୍ନ ସ୍ଥାନରେ ସେଇଭଳି ଭାବରେ କ'ଣ ନା ଅଷ୍ଟପ୍ରହରୀ ହେଉଛି, କ'ଣ ହେଉଛି ନାମ ନା ଅଲଗା ଅଲଗା ନାମ, ଏଇଟା କେଉଁ ଶାସ୍ତ୍ରରେ ଅଛି? ଶାସ୍ତ୍ରରେ ଅଛି କିଛି? ହଁ, ମନଗଢ଼ା ଶାସ୍ତ୍ର। ତେଣୁ ଏଇଭଳି ଭାବରେ ଏ ଧର୍ମର ତତ୍ତ୍ୱ ବହୁତ ଗଭୀର, ଧର୍ମର ତତ୍ତ୍ୱ ବହୁତ ଗଭୀର, ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଅନ୍ତତଃ ପକ୍ଷେ ଯେଉଁମାନେ ଏଇ ଭଗବାନ କଥା ପ୍ରଚାର କରିବେ, ବିଶେଷ ଭାବରେ ଆମର ଇସ୍କନ କଥା କହିବା, ଅନ୍ୟମାନଙ୍କ କଥା କାହିଁକି ଆମେ ଆଲୋଚନା କରିବା, ସେମାନେ ତ ବିଲକୁଲ ଆସୁନାହାନ୍ତି, କିଛି ଜାଣନ୍ତି ନାହିଁ, ତାଙ୍କ କଥା ଆମେ କ'ଣ କହିବା। ତେଣୁ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଅଥ କଳୁ ଭବିଷ୍ୟତ ଚତ୍ୱାର ସମ୍ପ୍ରଦାୟ ନ, 4 ସମ୍ପ୍ରଦାୟ ରହିଛି କଳିଯୁଗରେ, ସେମାନେ ଏଇ ଅନୁମୋଦିତ ସମ୍ପ୍ରଦାୟ, ଏମାନେ ଭଗବାନ କଥା ପ୍ରଚାର କରିବେ, ଏମାନେ ଅନୁମୋଦିତ ସମ୍ପ୍ରଦାୟ। ତେଣୁ ଯେଉଁମାନେ ଏଇ ସମ୍ପ୍ରଦାୟ ଆସୁଛନ୍ତି, ବିଶେଷ ଭାବରେ ଆମର ଇସ୍କନ ଧାରାରେ ଯେଉଁମାନେ ଆସୁଛନ୍ତି, ତାଙ୍କ ଉପରେ ଦାୟିତ୍ୱ ହେଉଛି ଏଇଟା, ସେମାନେ ସାରା ପୃଥିବୀରେ ଭଗବାନ କଥା ପ୍ରଚାର କରିବେ, ସାରା ପୃଥିବୀରେ ଭଗବାନ କଥା ପ୍ରଚାର କରିବେ। ମହାପ୍ରଭୁ ଏଇଟା କହିଛନ୍ତି, ଭବିଷ୍ୟତବାଣୀ ଦେଇଛନ୍ତି, ଆମକୁ ଆଶୀର୍ବାଦ ଦେଇଛନ୍ତି। ତେଣୁ ଆମେ ଭଗବାନ କଥା ପ୍ରଚାର କରିବା କିଭଳି ଭାବରେ, ସବୁବେଳେ ଟେମ୍ପଟେସନ୍ ରହୁଛି, ସବୁବେଳେ ସମସ୍ତଙ୍କର ଗୋଟେ ମନରେ ପ୍ରଲୋଭନ ଆସୁଛି, ଆମେ ଯେଉଁ କଥା କହୁଛେ ଗୋଟେ ନୂଆ କଥା କହିଦେବା। ଏ କନିଷ୍ଠ ଭକ୍ତଙ୍କର ଯେଉଁମାନଙ୍କର ତାଙ୍କ ଲକ୍ଷଣ ହେଉଛି ଏଇଟା, ନୂଆ କଥା କହିବେ, ଯାହା କଥା ଆମର ଗୁରୁଦେବ କହିଥିଲେ ଏତେ ବର୍ଷ ତଳେ କହିଥିଲେ, ବର୍ତ୍ତମାନ ଆମର ମଡ଼ର୍ଣ୍ଣ ଯୁଗ ହୋଇଗଲାଣି, ବହୁତ କଥା ହୋଇଗଲାଣି, ଆମେ ଏଇଟାକୁ ପରିବର୍ତ୍ତନ କରି କହିବା, ନାଇଁ ସେଇଠି ନଷ୍ଟ ହୋଇଯାଉଛି। ଯେଉଁମାନେ ପ୍ରକୃତରେ କନିଷ୍ଠ ଭକ୍ତ ଉତ୍ତମ ଅଧିକାରୀ ନୁହନ୍ତି, ସେମାନେ ପ୍ରକୃତ ଅଧିକାରୀ ନୁହନ୍ତି, ସେମାନେ କଥା କହୁଛନ୍ତି, ସେମାନେ ସବୁ ଭୁଲ ଭାଲ କରି କହିବେ, ତେଣୁ ସେଇଠି ନଷ୍ଟ ହୋଇଯାଉଛି। ପ୍ରକୃତ ତତ୍ତ୍ୱଟାକୁ ବୁଝିପାରିବେନି ଲୋକମାନେ, ବୁଝିପାରିବେ ନାହିଁ। ଅନ୍ଧା ଯଥା ଅନ୍ଧେ ଉପନିୟମ ଆନା, ସେମାନେ ତ ନିଜ ଅନ୍ଧ, ଅନ୍ୟ ଅନ୍ଧମାନଙ୍କୁ କ'ଣ ବାଟ ବତେଇବେ। ତେଣୁ ଏହିଭଳି ଭାବରେ ଧର୍ମର କଥା ରହିଛି। ତେଣୁ ଏ ପଏଣ୍ଟ ଆସିଗଲା କାହିଁକି ନା, ଭଗବାନ କୃଷ୍ଣ ଯେଉଁ ଆସୁଛନ୍ତି ଯଦୁବଂଶରେ, ଏ ଯଦୁ ଯଦିଓ ତାଙ୍କର ପିତାଙ୍କ ଆଜ୍ଞାଙ୍କୁ ଅବଜ୍ଞା କରିଦେଇଥିଲେ, ସେହିଭଳି ଭାବରେ ଶୁକ୍ରାଚାର୍ଯ୍ୟଙ୍କର ଆଜ୍ଞାଙ୍କୁ ଅବଜ୍ଞା କରିଦେଇଥିଲେ ବଳି ମହାରାଜ, କିନ୍ତୁ ସେ ଜଣେ ମହାଜନରେ ପରିଣତ ହୋଇଗଲେ, ମହାଜନରେ ପରିଣତ ହୋଇଗଲେ। ତେଣୁ ଧର୍ମର ତତ୍ତ୍ୱ ବହୁତ ଗଭୀର, ଆମେ ଏଇଟା ଆଲୋଚନା କରିଛେ, ବହୁତ ପୂର୍ବରୁ ବର୍ଣ୍ଣନା କରିଛେ। ଆମର ଯେମିତି ରହିଛନ୍ତି ସୌଭରୀ ମୁନି, 10,000 ଧରି ତପସ୍ୟା କରୁଥିଲେ ଜଳ ଭିତରେ, ବାହାରେ ନାହିଁ, କାହିଁକି ଡିଷ୍ଟର୍ବ ହେବେ ନାହିଁ, ଯେମିତି ଆମର ଡିଷ୍ଟର୍ବାନ୍ସ ହେଉଛି ଏଠି, ଠୁକ୍ 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 ହେଉଛି, ଡିଷ୍ଟର୍ବାନ୍ସ ହେଉଛି। ତେଣୁ ସେ ଜଳ ଭିତରେ ହେଇକିରି ତପସ୍ୟା କରୁଥିଲେ, ଡିଷ୍ଟର୍ବ ହେବେ ନାହିଁ ବୋଲି, କିନ୍ତୁ 10,000 ତପସ୍ୟା କଲେ, ଏସବୁ କଲେ, କିନ୍ତୁ ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସେଇଟା। ଦଶମ ସ୍କନ୍ଧରେ ମଧ୍ୟ ସେ ପଏଣ୍ଟଟା ଆସୁଛି, 10ମ ସ୍କନ୍ଧରେ 16 କାଳିଆ ଦମନ ଲୀଳାରେ ଏସବୁ କଥା ଆସୁଛି, ଆମେ ଆଲୋଚନା କରିଥିଲେ ଏଇଟା। ତେଣୁ ଏଇଟାକୁ ହରିଶୁରୀ ଜଣେ ପ୍ରଖ୍ୟାତ ଟୀକାକାର ଅଛନ୍ତି, ସେ କହୁଛନ୍ତି, ଆମେ ଏଇଟା ଆଲୋଚନା କରିଥିଲେ,
ସେ ଜାଣିପାରିଲେ ନାହିଁ ଧର୍ମ କ'ଣ, ଜାଣିପାରିଲେ ନାହିଁ। ଯେତେବେଳେ ସେ ଯମୁନା ଜଳରେ ସେ ରହିଥିଲେ ଦଶ ହଜାର ବର୍ଷ ଧରି ତପସ୍ୟା କରୁଛନ୍ତି, ଏ ବହୁତ ଯୁଗର କଥା। କାଳିଅ କେବେଠୁ ସେଇଠି ରହିଛି ଆମେ ଶୁଣୁଥିଲେ, ଏଇଟା ଯୁଗ ଯୁଗ ଧରି ସେ ରହିଥିଲେ ସିଏ କାଳିଅ, ଆମେ ଆଲୋଚନା କରିଥିଲେ ଏଇଟା। ତେଣୁ ଇଏ ଯେଉଁ ଦଶ ହଜାର ବର୍ଷ ତପସ୍ୟା କରୁଥିଲେ, ସେ ଗରୁଡ଼ ଥରେ ଆସିକରି ସେ କାଳିଅ ହ୍ରଦରୁ ଗୋଟେ ମାଛ ନେଇଗଲେ ଖାଇବା ପାଇଁ, ଗରୁଡ଼ ମାଛ ନେଇଗଲେ। ଯେତେବେଳେ ସେତେବେଳେ ସେ ମାଛମାନେ ଆସି ତାଙ୍କୁ ପ୍ରାର୍ଥନା କଲେ, କାନ୍ଦିକିରି କହିଲେ, ପ୍ରଭୁ ଆମକୁ ରକ୍ଷା କରନ୍ତୁ, ଗରୁଡ଼ଙ୍କ କବଳରୁ ରକ୍ଷା କରନ୍ତୁ। ତେଣୁ ସିଏ କହିଦେଲେ, ଗରୁଡ଼ଙ୍କୁ ଆଦେଶ ଦେଇଦେଲେ, ଏଇ ଗରୁଡ଼ ତମେ ଏ ମାଛ ଖାଇବା ବନ୍ଦ କର, ଏଠୁ ମାଛ ଖାଇପାରିବ ନାହିଁ, ଏଇଭଳି ଭାବରେ କହିଲେ। କିନ୍ତୁ ଗରୁଡ଼ ଶୁଣିଲେ ନାହିଁ, ଗରୁଡ଼ ଶୁଣିଲେ ନାହିଁ, ସେ ମାଛକୁ ଖାଇକି ଚାଲିଗଲେ। ତେଣୁ ସେ ତାଙ୍କୁ ଅଭିଶାପ ଦେଲେ, କହିଲେ ତୁମେ ଯଦି ପୁନର୍ବାର ଏଠିକି ଆସିକରି ମାଛ ଭକ୍ଷଣ କରିବ ତାହେଲେ ତୁମେ ମୃତ୍ୟୁବରଣ କରିବ। ଅଭିଶାପର ଶକ୍ତି ରହିଛି, ଏଭଳି ଶକ୍ତି ରହିଛି, ତପସ୍ୟା ବଳରେ ଶକ୍ତିପ୍ରାପ୍ତ ହୋଇଥିଲେ। କିନ୍ତୁ ଗରୁଡ଼ଙ୍କର ଗରୁଡ଼ ସେ ଅଭିଶାପ ଶୁଣିନଥିଲେ, ଗରୁଡ଼ ସେ ଅଭିଶାପ ଶୁଣିନଥିଲେ କି ସେ ଜାଣିପାରିଲେ ଭଗବାନ ଭକ୍ତ, ସିଏ ଭଗବାନଙ୍କ ବାହନ, ସିଏ ଗରୁଡ଼ ଧ୍ୱଜ ଭଗବାନ, ଗରୁଡ଼ ଏତେ ତାଙ୍କର ରହିଛି ଭଗବାନ ଭଳି ଶକ୍ତି, ଆମେ ଶୁଣୁଛେ ନା ମୃଗ, ସେଭଳି ଭାବରେ ଭଗବାନ ଭଳି ଅସାଧାରଣ ଶକ୍ତି ତାଙ୍କ ପାଖରେ ରହିଛି, ଭଗବାନ ଭକ୍ତଙ୍କ ପାଖରେ ଏସବୁ ରହିଛି। ତେଣୁ ସିଏ ଚାହିଁଥିଲେ ତା ବିରୁଦ୍ଧରେ, ତାଙ୍କ ବିରୁଦ୍ଧରେ ଅଭିଶାପ ଦେଇପାରିଥାନ୍ତେ, କିନ୍ତୁ ସେ ଗଲେ ନାହିଁ ବୃନ୍ଦାବନକୁ, ବିଶେଷ ଭାବରେ କାଳିଆ ହ୍ରଦକୁ ଗଲେ ନାହିଁ। ଏଇଠି ଆମର ହରିଶ୍ରୀ କହୁଛନ୍ତି ତାଙ୍କର ଦୁଇଟି ଅପରାଧ ହୋଇଗଲା। ଗୋଟିଏ ଅପରାଧ ହେଉଛି ତାଙ୍କର କ୍ଷୁଧା ରହିଛି, ତାଙ୍କର ଖାଇବାର ବ୍ୟବସ୍ଥା କରିଥାନ୍ତ, ତୁମେ କହିଥାନ୍ତ ପ୍ରଭୁ ଆପଣ ଏଇଟା ଖାଆନ୍ତୁ, ତାକୁ ସେଇଟା ଖାଆନ୍ତୁନି, ତୁମର ତପସ୍ୟା ବଳ ରହିଛି, ଯୋଗ ବଳ ରହିଛି, ବହୁତ ଭଲ ଭଲ ସୁନ୍ଦର ସୁନ୍ଦର ଖାଦ୍ୟ ଦେଇପାରିଥାନ୍ତ ତାଙ୍କୁ, କିନ୍ତୁ ନା ଗୋଟିଏ ବି କିଛି ପ୍ରଦାନ କଲେ ନାହିଁ। ଅନ୍ୟ ପକ୍ଷରେ ତାଙ୍କୁ ଅର୍ଡ଼ର ଦେଲେ ତୁମେ ଖାଇପାରିବ ନାହିଁ, ଏଇଟା ଗୋଟେ ସେ ବହୁତ ବହୁତ ଉନ୍ନତ ସ୍ତରର ବୈଷ୍ଣବ, ତାଙ୍କୁ ଅପରାଧ, ତାଙ୍କୁ ଅର୍ଡ଼ର ଦେବା, ତାଙ୍କୁ ଆଦେଶ କରିବା, ଏଇଟା ଗୋଟେ ଅପରାଧ, ଦୁଇଟି ଅପରାଧ ହୋଇଗଲା। କିନ୍ତୁ ଗରୁଡ଼ ଯେତେବେଳେ ସେ ଖାଦ୍ୟକୁ ଗ୍ରହଣ କଲେ ତାଙ୍କର କିଛି ଅପରାଧ ହେଲା ନାହିଁ, କାରଣ ତାଙ୍କର ସେ ଖାଦ୍ୟ ଭଗବାନ ବ୍ୟବସ୍ଥାରେ କ'ଣ, ଯେଉଁ ଭଗବତ ଗୀତା ଭାଗବତ ପ୍ରଥମ ସ୍କନ୍ଧ ତେର ଅଧ୍ୟାୟରେ ନାରଦ ମୁନି ଏଇଟା କହୁଛନ୍ତି, ଜୀବ ଜୀବସ୍ୟ ଜୀବନମ୍, ଗୋଟେ ଜୀବ ଆଉ ଗୋଟେ ଜୀବର ଜୀବନ, ଭଗବାନ ବ୍ୟବସ୍ଥା ଏଇଟା। ତେଣୁ ଗରୁଡ଼ଙ୍କର ସେଇଟା ଖାଦ୍ୟ, ଗରୁଡ଼ ସେ ଖାଇବେ, ତେଣୁ ସେଇଟା ତାଙ୍କର ଦୋଷ ହେଲା ନାହିଁ, କିନ୍ତୁ ତାଙ୍କର ଦୋଷ ହୋଇଗଲା, କ'ଣ ଏଇଟା ଅପରାଧ ହୋଇଗଲା। ତେଣୁ କ'ଣ ହେଲା ନା, ଏଇଭଳି ଭାବରେ ଗୋଟେ ଦିନକର ଘଟଣା, ସେ ବସିକି ତପସ୍ୟା କରିକି ବସିଛନ୍ତି, ଟିକେ ବିଶ୍ରାମ ନେଉଛନ୍ତି, ତପସ୍ୟାରେ ଇଣ୍ଟରଭାଲ ନେଇଛନ୍ତି, ଦେଖିଲେ ଦୁଇ ଜଣ ମୀନଙ୍କର ସଙ୍ଗମ ଦେଖିଲେ ଜଳ ଭିତରେ, ତେଣୁ ଇଏ ଦେଖିକି ତାଙ୍କର ଯୌନ କାମନା ଯାହା ଥିଲା, ଯୌନ କାମନା ଯାହା ଥିଲା, ତେଣୁ ବୃଦ୍ଧ ଅବସ୍ଥାରେ ସେ ଆସିଲେ, ବୃଦ୍ଧ ଅବସ୍ଥାରେ ଆସିଲେ, ଏଇ ବୈଷ୍ଣବ ଅପରାଧରୁ ଏସବୁ ହେଲା। ଆସିଲେ ମଥୁରାରେ ସେ ସମୟ ରାଜା ଥିଲେ ମାନ୍ଧାତା, ମାନ୍ଧାତା ଥିଲେ, ତାଙ୍କର ପଚାଶ କନ୍ୟା, ଏହା ଗୋଟେ ପୁତ୍ର ମୁଚୁକୁନ୍ଦ, ମୁଚୁକୁନ୍ଦ କଥା ଆମେ ଶୁଣୁଥିଲେ ଦଶମ ସ୍କନ୍ଧ ଏକାବନ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ କେତେ ପ୍ରିୟ ମୁଚୁକୁନ୍ଦ, ସେଇ ଆସିଥିଲେ ନୃସିଂହ ମେହେଟା ହିସାବରେ, ବୈଷ୍ଣବ ହିସାବରେ ରହିଛନ୍ତି, ବୈଷ୍ଣବ ଜାନନ୍ତୁ ତେନେ କହିଏ ପିର ପିଡ ପରାୟ ଜାନରେ, ଇଏ ହେଉଛି ଏସବୁ କଥା ରହିଛି। ମାନ୍ଧାତାକୁ ଆସି ପହଞ୍ଚି କହିଲେ, ରାଜା ଦେଖିଲେ ମାନ୍ଧାତା ମୋଚୁଙ୍ଗି ରହିଛନ୍ତି, ସୌଭରୀରୁ ସେ ଆସିଛନ୍ତି, ତାଙ୍କୁ ପ୍ରଣାମ କଲେ, ତାଙ୍କୁ ବାପା ସମ୍ମାନ ଦେଇକି ପଚାରିଲେ, କ'ଣ ଆମେ ଆପଣଙ୍କୁ ସେବା କରିପାରିବୁ, ନା ଆପଣଙ୍କର ପଚାଶଟି କନ୍ୟା ଅଛନ୍ତି, ମୋତେ ଗୋଟିଏ କନ୍ୟା ଦିଅନ୍ତୁ, ମୁଁ ବିବାହ କରିବା ପାଇଁ ଚାହୁଁଛି। ରାଜା କ'ଣ କହିବେ, ତେଣୁ ସେ କହିଲେ ଯେ ଦେଖନ୍ତୁ ମୁନିବର, ଆମର ଆମେ ସ୍ୱୟଂବର କରିଦେବୁ, ଆମ ପଚାଶ କନ୍ୟା ଅଛନ୍ତି, ଆଉ ଯିଏ ଆପଣଙ୍କୁ ପସନ୍ଦ କରିବେ ଆପଣ ତାଙ୍କୁ ବିବାହ କରିବେ। ଏଇ ଯେଉଁ କହିଲେ ଯେତେବେଳେ ମୁନିବର ଜାଣିପାରିଲେ ରାଜା ତାଙ୍କୁ ଆଭଏଡ୍ କରିବା ପାଇଁ ଏସବୁ କରୁଛନ୍ତି, ତେଣୁ ସେ ଗଲେ ଚାଲିଗଲେ, ଗୋଟେ ବହୁତ ସୁନ୍ଦର ରୂପ ଧାରଣ କଲେ, ଏଭଳି ନବଯୁବକ, ନବଯୁବକ ଯୌବନ ରୂପକୁ ଆସି ପହଞ୍ଚିଗଲେ ସେଇ ସୌଭରୀ, ତେଣୁ ଯେତେବେଳେ ଆସି ପହଞ୍ଚିଗଲେ ରାଜା ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ, ଆପଣ ସେଇ ସୌଭରୀ, ନା ହଁ ନା ଆପଣ ତାହେଲେ ଯାଆନ୍ତୁ, ଆଉ ସ୍ୱୟଂବର ଦରକାର ନାହିଁ, ଆପଣ ଯାଆନ୍ତୁ, ଏବେ ଆପଣ ଯିଏ କନ୍ୟା ପସନ୍ଦ କରିବେ ଆପଣ ତ ବିବାହ କରିବେ।
ପଠେଇଦେଲି ଭିତରକୁ, ଆଉ 50,000 କନ୍ୟା ଯେତେବେଳେ ଦେଖିଲେ ତାଙ୍କୁ, ସମସ୍ତେ ଚାହିଁଲେ ମୁଁ ବିଭାଗ, ସେ କହିଲେ ମୁଁ ବିଭାଗ, ତାଙ୍କ ଭିତରେ ପ୍ରତିଯୋଗିତା ଚାଲିଲା। ତେଣୁ ରାଜା କ'ଣ କରିବେ, ରାଜା ପଚାରିଲେ ମୁନିବର କ'ଣ କରିବା, ନା 50,000 କନ୍ୟାକୁ ବିବାହ କରିଦିଅ। ତେଣୁ 50,000 କନ୍ୟାକୁ ବିବାହ କଲେ। ଆମର ମଥୁରାରେ ବୃନ୍ଦାବନରେ ସେ ସ୍ଥାନ ରହିଛି, ଯେଉଁମାନେ ଯେଉଁଠି ରହିଥିଲେ, ଇଏ ରହିଥିଲେ ସୌଭରେ ରହିଥିଲେ, ସେ ସ୍ଥାନ ନାମ ଅନୁସାରେ ରହିଛି ସେଇଟା। ମୋତେ ଜଣେ କହୁଥିଲେ, ଭକ୍ତ ଜଣେ କହୁଥିଲେ, ଏଇଥିଲେ 150 କନ୍ୟାଙ୍କୁ ବିବାହ କଲେ ସମସ୍ତଙ୍କର ପତ୍ନୀଙ୍କର ଗର୍ଭରୁ 100,00,000 ପୁତ୍ର ଜାହାଜ କରେଇଲେ। ତେଣୁ 5,051 ପରିଣତ ହୋଇଗଲେ, 1 ଥିଲେ 5,051 ହୋଇଗଲେ। ତେଣୁ ଏଇଭଳି ଭାବରେ ତାଙ୍କର ଐଶ୍ୱର୍ଯ୍ୟ ଦେଖିକିରି ରାଜା ମାନ୍ଧାତ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସେ ରାଜା ହୋଇକି ତାଙ୍କର ଏତେ ଐଶ୍ୱର୍ଯ୍ୟ ନାହିଁ, ଏ ଯୋଗ ଐଶ୍ୱର୍ଯ୍ୟ, ଯୋଗ ତପ କଲେ, ତପ ତପସ୍ୟା କଲା ମାନେ ଯଜ୍ଞ ଦାନ ତପ, ଏ ତପସ୍ୟାରେ ବହୁତ ବଳ ରହିଛି। ଭାଗବତ ବିଭିନ୍ନ ସ୍ଥାନରେ ତପ ବଳ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଙ୍କର ତପ ବଳ ଦେଖିକରି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ତ ରାଜା ହୋଇକରି ମଧ୍ୟ ତାଙ୍କର ଏ ଐଶ୍ୱର୍ଯ୍ୟ ନାହିଁ। ତେଣୁ ଏଇଭଳି ଭାବରେ ରହିକରି ବହୁତ ଐଶ୍ୱର୍ଯ୍ୟ ରହିଲେ, କିଛି ଅସୁବିଧା ନାହିଁ ରହିଥିଲେ। କିନ୍ତୁ ତାପରେ ତାଙ୍କର ଏ ଯେଉଁ ରହିଛି ଅପରାଧ କରିଥିଲେ, ବୈଷ୍ଣବ ଅପରାଧ କରିଥିଲେ, ଏଇଟା ଖେଳନ ହୋଇଗଲା। ଖେଳନ ହୋଇଗଲା କିଭଳି, ନା ଅନୁତାପ କଲେ, ଅନୁତାପ ଆସିଗଲା ତାଙ୍କ ପାଖରେ। ଏଇଭଳି ଭାବରେ ଯେତେବେଳେ ଇଏ କରୁଛନ୍ତି, ଭୋଗ ଭୋଗ କରୁଛନ୍ତି, ସେତେବେଳେ ଦେଖୁଛନ୍ତି ପ୍ରକୃତରେ ଭୋଗ ଇଏ ନୁହଁ, କୌଣସି ଭୋଗ ନାହିଁ ଏଥିରେ, ପ୍ରକୃତରେ ହିଁ ଦୁଃଖ ହିଁ ଦୁଃଖ, ଏତେ ଦୁଃଖ ହିଁ ରହି ଯେଇ ସଂସ୍ପର୍ଶ ଭୋଗ ଦୁଃଖ ଜୋନ ହେବତେ ଆଦ୍ୟନ୍ତ ପର୍ଯ୍ୟନ୍ତ କହନ୍ତି ଏ ନହତି ସୁରମତି ବୁଦ୍ଧ। ଯେଉଁମାନେ ଭୌତିକ ଜଗତର ଭୋଗରେ ରହିଛନ୍ତି, ଲିପ୍ତ ହୋଇକି ରହିଛନ୍ତି, ସେମାନେ ଜାଣିପାରୁନାହାନ୍ତି କିନ୍ତୁ ପ୍ରକୃତରେ ଏଇଟା ହେଉଛି ସଂସ୍ପର୍ଶତା ଭୋଗ, ଦୁଃଖରୁ ଆସୁଛି ଏବଂ ଦୁଃଖରେ ଏଣ୍ଡ ହେଉଛି, ସରୁଛି ମଧ୍ୟ ଦୁଃଖରେ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେଥିରେ ସେମାନେ ଆନନ୍ଦିତ ହୁଅନ୍ତି ନାହିଁ। ତେଣୁ ଏଇଟାକୁ ସେ ରିଏଲାଇଜ୍ କଲେ, ତେଣୁ ଅନୁତାପ କଲେ, ମୁଁ ଗରୁଡ଼ଙ୍କ ପ୍ରତି ମୋର ଅପରାଧ ହୋଇଗଲା, ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ। ତେଣୁ ସେ କ'ଣ କଲେ, ସବୁ ତ୍ୟାଗ କରିକିରି ଚାଲିଲେ, ପୁଣି ଭଗବାନଙ୍କର ଶରଣରେ ଚାଲିଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏବଂ ତାଙ୍କ ସହିତ ତାଙ୍କର 50 ପତ୍ନୀ ମଧ୍ୟ ଚାଲିଲେ ଏବଂ ସମସ୍ତେ ଭଗବତ ଧାମକୁ ପ୍ରାପ୍ତ ହେଲେ। ଏସବୁ କଥା ଭାଗବତ ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏସବୁ ଲୀଳା ରହିଛି। ଧର୍ମର ତତ୍ତ୍ୱ ବହୁତ ଗଭୀର, କେହି ଜାଣିପାରିବେ ନାହିଁ। ବହୁତ ବଡ଼ ମୁନି ଋଷିମାନେ ଅଛନ୍ତି, ସେମାନେ ଯେ ଧର୍ମ ତତ୍ତ୍ୱକୁ ଜାଣନ୍ତି ତାହା ନୁହଁ। ଭଗବାନ କହିଲେ ନା, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧ ହେ ଯତତାମ ବି ସିଦ୍ଧାନାମ କଶ୍ଚିନ୍ ମହାଙ୍କ ବ୍ୟତୀତ ତତ୍ତ୍ୱତ। ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ୍ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଇଭଳି ଭାବରେ ସିଦ୍ଧି ଲାଭ କରିଥିବା ହଜାର ହଜାର ବ୍ୟକ୍ତିମାନଙ୍କ ଭିତରେ ଖୁବ୍ କ୍ୱଚିତ୍ ଲୋକ ତତ୍ତ୍ୱ ଜାଣନ୍ତି, ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି ବା ତତ୍ତ୍ୱକୁ ଜାଣନ୍ତି। ଏ ତତ୍ତ୍ୱ ଭ୍ରମ ରହିଛି ଆମର, ଏଇ ଗୋଟେ ଅନର୍ଥ। ଏ ଅନର୍ଥ ଯେଉଁମାନଙ୍କୁ ଦୂର ହୋଇଛି, ସେମାନେ ତତ୍ତ୍ୱଭ୍ରମ ଦୂର ହୋଇଛି, ତାଙ୍କର କ'ଣ ତତ୍ତ୍ୱଭ୍ରମ ନାହିଁ, ସେମାନେ ତତ୍ତ୍ୱକୁ ଜାଣନ୍ତି। ତେଣୁ ଆମର ସେ ଅନର୍ଥ ଦୂର ହୋଇନାହିଁ, ତେଣୁ ଆମର ମଧ୍ୟ ତତ୍ତ୍ୱଭ୍ରମ ହେବ। ତେଣୁ ଆମେ ଯେତେବେଳେ କଥା କହିବା, ବହୁତ ସାବଧାନର ସହିତ କଥା କହିବା। ଆମେ ଯାହା କହିବା, ଯାହା ଆମର ଗୁରୁ ପରମ୍ପରାରେ ଆସୁଛି କଥା, ସେଇଆ ହିଁ କହିବା। ଆମେ ଯଦି ମନ କଥା ଗୋଟେ ଆଡ଼୍ କରିଦେଲେ, ସେ କି କହିଲେ ଏ ପୁରୁଣା କଥା, ସେ କ'ଣ କହୁଥିଲେ, ମୁଁ ବର୍ତ୍ତମାନ ବହୁତ ନୂଆ ମଡ଼ର୍ଣ୍ଣ ଯୁଗ ରହିଛି, ବହୁତ କଥା ହେଇଛି, ଆମେ କହିବା ଯେଉଁଟାକୁ ଆମର ଗୁରୁଦେବ କହିନାହାନ୍ତି ବା ପ୍ରଭୁପାଦ ମହାରାଜ କହିନାହାନ୍ତି ବା ଶାସ୍ତ୍ରରେ ନାହିଁ, ଆମେ ମନଗଢ଼ା କଥା କହିଲେ, ତେଣୁ ସେଇଠି ନଷ୍ଟ ହୋଇଗଲା, ସେଇଠି ପରମ୍ପରାଟି ନଷ୍ଟ ହୋଇଗଲା ଅପସମ୍ପ୍ରଦାୟ। ତେଣୁ ଏଇଭଳି ଭାବରେ ଭଗବାନ ଭକ୍ତଙ୍କର ସବୁ ରହିଛି, ଐଶ୍ୱର୍ଯ୍ୟ ରହିଛି। ଆମେ ଶୁଣିଛୁ ନୃଗ ମହାରାଜ ମୃଗଙ୍କର କଥା, ମୃଗଙ୍କର ଐଶ୍ୱର୍ଯ୍ୟ ଏଇଭଳି ଭାବରେ ରହିଛି। ତେଣୁ ଏଠି କୁହାଯାଉଛି, ଆମେ ଗତକାଲି କହିଥିଲେ 11 ଶ୍ଳୋକ କହିଥିଲେ, 11 ଶ୍ଳୋକରେ କ'ଣ କହିଥିଲେ ନା, ହେ ନାଥ, ନାଥ ଉପରେ ଆମେ ବହୁତ କଥା ଆଲୋଚନା କରିଥିଲେ। କିଂ ନୁ ତେ ଅଭିଦିତ ନାଥ ସର୍ବଭୂତାତ୍ମ ସାକ୍ଷୀଣ କାଳେ ନା ଅଭ୍ୟାତ ଦୃଶୋ ବକ୍ଷେ ଅଥାପି ତବାଜ୍ଞା। ଏଥିରେ ରସ ରହିଛି ଭାଗବତ କଥାରେ, କୃଷ୍ଣ ଭକ୍ତି ରସ ସ୍ୱରୂପ। ଏ ଯେଉଁ ଶ୍ଳୋକ ଏ ଭଗବାନ ଠାରୁ ଭିନ୍ନ ନୁହନ୍ତି, ଏଥିରେ ସବୁ ରସ ରହିଛି। ତାଦ୍ୱାରା ସାମର୍ଥ୍ୟ ତୃପ୍ତ ସେ ନାନ୍ୟତ୍ର ସାତ୍ରତି କୋଚିତ, ସେ ରସାମୃତରେ ଯେଉଁମାନେ ତୃପ୍ତ ହୋଇଛନ୍ତି ସେମାନଙ୍କୁ ଆଉ କେଉଁଠୁ ଭଲ ଲାଗିବନି, ଆଉ କୌଣସି ରସ ଭଲ ଲାଗିବ ନାହିଁ, ଭାଗବତ ରସ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଇଟାକୁ ଯେତେବେଳେ ଆଲୋଚନା କରୁଥିଲେ ସେସବୁ ରସକୁ ପରିବେଷଣ କରୁଥିଲେ ଆପଣମାନଙ୍କୁ, ଏ ରସ ସବୁ ରହିଛି କିଭଳି ଭାବରେ ନାଥ ଉପରେ ଆମେ ଆଲୋଚନା କରୁଥିଲେ, ଏସବୁ ରସ ରହିଛି ଭାଗବତ କଥାରେ, ରସ ସବୁ ରହିଛି। ଆଲୋଚନା କଲେ ସେ ରସକୁ ଆମେ ଆସ୍ୱାଦନ କରିପାରିବା। ଯେଉଁ ଆମର ଶ୍ରୀମଦ ଗୌରଗୋବିନ୍ଦ ସ୍ୱାଇଁ ମହାରାଜ କହନ୍ତି, ଏ ଭାଗବତମ ଗୋଟେ ସମୁଦ୍ର ଭଳି, ସମୁଦ୍ର ଭଳି, ସମୁଦ୍ରର ଉପରେ ଆମେ ଦେଖିବା ଗେଣ୍ଡା ଶଙ୍କା ସବୁ ରହିଛି। ତେଣୁ ଯେଉଁମାନେ ଏ ଭାଗବତ ପ୍ରବେଶ କରିପାରିବେ ନାହିଁ ସେମାନେ ଏଇ ଗେଣ୍ଡା ଶଙ୍କା ପ୍ରାପ୍ତ ହୋଇକି ତୃପ୍ତ ହେବେ, କିନ୍ତୁ ଯେଉଁମାନେ ପ୍ରବେଶ କରିବେ ତା ଭିତରେ ସବୁ ରତ୍ନ ରହିଛି, ରତ୍ନାକର ସମୁଦ୍ରକୁ ରତ୍ନାକର ବୋଲି କୁହାଯାଉଛି, ସବୁ ରତ୍ନ ରହିଛି ବହୁତ, ଯାହାର ଯେତିକି ଶକ୍ତି ରହିଛି ସେ ସେହିଭଳି ଭାବରେ ସେ ରତ୍ନକୁ ଉଦ୍ଧାର କରିଛନ୍ତି। ବିଭିନ୍ନ ଟୀକାକାରମାନେ ସେସବୁ ରତ୍ନକୁ ଉଦ୍ଧାର କରି ଆମକୁ ପ୍ରଦାନ କରିଛନ୍ତି, ରତ୍ନ ରହିଛି, ତା ରସ ସବୁ ସେହିଭଳି ଭାବରେ ରହିଛି। ଆମେ ଗତକାଲି ଏଇ ଶ୍ଳୋକକୁ ଆଲୋଚନା କରିଥିଲୁ, ଗୋଟେ ଘଣ୍ଟା ଆମେ ଚାଲିଗଲା, ଗୋଟେ ଘଣ୍ଟା, କାରଣ ସେ ରସ ସବୁ ରହିଛି, ଏଭଳି ସବୁ କଥା ରହିଛି ତା ଭିତରେ। ତେଣୁ ଆମେ ଏଇଟା ଆଲୋଚନା କରିଥିଲୁ ଗତକାଲି। ତେଣୁ ଆଜି ଏ 16 ଶ୍ଳୋକରେ ରାଜା ନୃଗ ଏ ଭଗବାନ ପ୍ରଶ୍ନର ଉତ୍ତର ଦେବେ, ନିଜର କଥା କହିବେ। 16 ଶ୍ଳୋକ ରହିଛି, ତେଣୁ ଗତକାଲି ଆମେ ଶ୍ଳୋକଟିକୁ ଆସ୍ୱାଦନ କରୁଥିଲେ, ଆଜି ସେ କହୁଛନ୍ତି ଯେ ଆପଣ ତ ସବୁ ଜାଣନ୍ତି, ତାହେଲେ ଦାନୀ ଭିତରେ କହିଲେ ମୁଁ ବହୁତ ବଡ଼ ଦାନୀ ଥିଲି, ତେଣୁ ଯଦି ଭଗବାନ କହିବେ କ'ଣ ସବୁ ତୁମେ ଦାନ କରୁଥିଲ, କ'ଣ ସବୁ ଦାନ କରୁଥିଲ, ଏ ମନର କଥା, ଏଇସବୁ ଭାଗବତ ନାହିଁ, ମନର କଥା, ଏ ଆଚାର୍ଯ୍ୟ ଟୀକାରେ କହୁଛନ୍ତି, ଟୀକାରେ କହୁଛନ୍ତି କ'ଣ ଭଗବାନ ଚିନ୍ତା କରିବେ। ତେଣୁ ନୃଗ ଏଇଟା କହିଲେ, କାହିଁକି ଏ ଶ୍ଳୋକଟି କହିଲେ, କାହିଁକି ଏ ଶ୍ଳୋକଟି କହିଲେ ନା, ପୂର୍ବ ଶ୍ଳୋକ ସହିତ ଆପଣ କ'ଣ ସମ୍ପର୍କ ରହିଛି, ଆ ପୂର୍ବ ଶ୍ଳୋକଟି ଯେତେବେଳେ କହୁଛନ୍ତି ସେତେବେଳେ ଭଗବାନ କ'ଣ ଚିନ୍ତା କରିବେ, ଭଗବାନ କ'ଣ ଚିନ୍ତା କରିବେ, ସେହି ଅନୁସାରେ ଇଏ ମଧ୍ୟ ତାଙ୍କର ଭାବନାରେ ଶ୍ଳୋକଟି କହୁଛନ୍ତି। ଆମେ ଦେଖିବା ଶାସ୍ତ୍ରମାନଙ୍କର ଯେଉଁ କଥା ସବୁ ରହିଛି, ଭଗବତ ଗୀତାରେ ବିଭିନ୍ନ ପ୍ରକାର ଶ୍ଳୋକ ସବୁ ରହିଛି, ଗୋଟିଏ ପରେ ଆଉ ଗୋଟିଏ ଶ୍ଳୋକ କାହିଁକି କୁହାଗଲା ନା, ଭଗବାନ ଯେତେବେଳେ କହୁଛନ୍ତି ଭଗବତ ଗୀତାର ଶ୍ଳୋକ, ଅର୍ଜୁନ କ'ଣ ଚିନ୍ତା କରିବେ ସେଇଟା ଭଗବାନ ଜାଣିକରି, ଭଗବାନ ତ ସବୁ ଜାଣନ୍ତି, ଭଗବାନ ଅର୍ଜୁନଙ୍କର ମନର ଭାବନା ଜାଣିକରି ପରଶ୍ଳୋକରି କହୁଛନ୍ତି। ପ୍ରାୟ ଏଇଭଳି ଭାବରେ ଆମେ ଦେଖିବା, ଏ ଲିଙ୍କ ଏଇଟାକୁ କହନ୍ତି ଲିଙ୍କ, ଏଇ ଶ୍ଳୋକ ପରେ ଏଇ ଶ୍ଳୋକଟା ଆସିଲା, କାରଣ କ'ଣ ନା ଏଇଟା ହେଉଛି, ତା'ର କାରଣ ହେଉଛି ଏଇଟା, ରାଜା ନୃଗ ଯେତେବେଳେ ଏ କଥା କହିଲେ ଭଗବାନ ଚିନ୍ତା କରିଥିବେ, ଯେ ଭଗବାନଙ୍କ କଥା ଆମେ କ'ଣ ଚିନ୍ତା କହିପାରିବା, କିନ୍ତୁ ଯାହା ବି ହେଉ ଏଇ ଶ୍ଳୋକରୁ ଜଣାପଡ଼ୁଛି କ'ଣ, ଯଦି ଭଗବାନ କହିବେ କ'ଣ ସବୁ ତୁମେ ଦାନ କରୁଥିଲ ନା, ଏଇଠି ଯେ କହୁଛନ୍ତି ମୁଁ ଏଭଳି ଭାବେ ଦାନ କରିଥିଲି, କ'ଣ ନା ଗାଭୀ ଦାନ କରିଥିଲି, ବିଭିନ୍ନ ପ୍ରକାର ଦାନ ରହିଛି, କନ୍ୟା ଦାନ ରହିଛି, ଗାଭୀ ଦାନ ରହିଛି, ଭୂମି ଦାନ ରହିଛି, ବିଭିନ୍ନ ପ୍ରକାର ଦାନ ରହିଛି, ଅନେକ ପ୍ରକାର ଦାନ ରହିଛି, କିଏ ଧନ ମଧ୍ୟ ଦାନ କରୁଛନ୍ତି, କିଏ ମଧ୍ୟ ପ୍ରାଣକୁ ଦାନ କରୁଛନ୍ତି, ବିଭିନ୍ନ ପ୍ରକାର ଦାନ ରହିଛି। ଭଗବାନ ନିଜେ ଭାଗବତ 10:22 ଅଧ୍ୟାୟରେ କହୁଛନ୍ତି ଯେ ଏତାବତ୍ ଜନ୍ମ ସାଫଲ୍ୟମ କ'ଣ ଦେହିନାମ ଇହ ଦେଇଛୁ ପ୍ରାଣୈର ଅର୍ଥି ଧିଆ ବାଚା ଶ୍ରେୟ ଆଚରଣ ସଦା। ଭଗବାନଙ୍କ ଲୀଳା ଚାଲିଛି, ଏ ବୃନ୍ଦାବନ ଲୀଳା 10:22 ଅଧ୍ୟାୟରେ, ଯେଉଁ ଅଧ୍ୟାୟରେ ଆମେ ଶୁଣୁଛେ ଭଗବାନ ଚିର ହରଣ କରିଥିଲେ, ଯେଉଁ ଗୋପୀମାନଙ୍କ ବସ୍ତ୍ରକୁ ହରଣ କରିଥିଲେ, ହେମନ୍ତ ମାସର କଥା, ହେମନ୍ତ ବର୍ଷ ଋତୁର କଥା, ମାର୍ଗଶୀର ମାସର କଥା, ଏସବୁ କଥା ଆମେ ଶୁଣିଛେ, ଆଲୋଚନା କରିଚାଲିଛେ, ଭାଗବତ କରିଥିଲେ କାହାର ମନେ ରହୁଛି ନା କ'ଣ, ଯେତେବେଳେ କହିଲେ ନୂଆ ଲାଗିବ, ଏମିତି ଯେତେବେଳେ ଭାଗବତ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ସେଇଠି ତାଙ୍କର ପିତା ରହିଛନ୍ତି ବ୍ୟାସଦେବ, ଏବଂ ପିତାଙ୍କର ଗୁରୁ ରହିଛନ୍ତି, ପିତା ମଧ୍ୟ ତାଙ୍କର ଗୁରୁ, ଏବଂ ଗୁରୁଙ୍କର ଗୁରୁ ନାରଦ ମୁନି ମଧ୍ୟ ରହିଛନ୍ତି, ସେ ଯେତେବେଳେ ଶୁଣୁଛନ୍ତି ଭାଗବତମ ତାଙ୍କୁ ଲାଗୁଛି ଅଶ୍ରୁତ ଚରମେବ, ଯେମିତି ଆଗରୁ ଶୁଣିନଥିଲେ ଭାଗବତ ଶାସ୍ତ୍ର, ଏଭଳି ଭାବରେ ନିତ୍ୟ ନୂତନ ଭଗବାନ ଯେଉଁଭଳି ଭାବେ ନିତ୍ୟ ନୂତନ, ଭାଗବତ ଶାସ୍ତ୍ର ମଧ୍ୟ ସେଇଭଳି ଭାବ ନିତ୍ୟ ନୂତନ। ଆମେ କହିବେ ନାଇଁ ଶୁଣିଯାଇଛି ଆଉ ଦରକାର ନାହିଁ, ନା ତମେ ଯେତେ ଶୁଣିଲେ ମଧ୍ୟ, ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତା ବିଷୟରେ କହିଛନ୍ତି, ଜଣେ ଯଦି ପ୍ରତିଦିନ 700 ଶ୍ଳୋକ ପାଠ କରିବେ, ପ୍ରତି ଶ୍ଳୋକ ପ୍ରତି ପାଠରେ ସେ ଆଉ ଗୋଟେ ନୂତନ ଅର୍ଥ ପ୍ରାପ୍ତ ହେବେ। ଭଗବାନ କଥା ହେଉଛି ଏଇଭଳି ଭାବେ ନିତ୍ୟ ନୂତନ, ଭଗବାନ ଯେଉଁଭଳି ଭାବରେ ନିତ୍ୟ ନୂତନ, ତାଙ୍କର କଥା ମଧ୍ୟ ସେଇଭଳି ଭାବେ ନିତ୍ୟ ନୂତନ, ଲାଗିବ ନାହିଁ ଆମେ ଶୁଣିଦେଇଛେ ଆଉ ଦରକାର ନାହିଁ, ନା ଯେତେ ଶୁଣିଲେ ମଧ୍ୟ ନୂଆ ଲାଗିବ। ଭଗବାନ କଥା। ତେଣୁ ଆମର ପଏଣ୍ଟ ଥିଲା ଯେ ବିଭିନ୍ନ ପ୍ରକାର ଦାନ ଭାଗବତରେ ଭଗବାନ କହୁଛନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କୁ କହୁଛନ୍ତି। ସାଙ୍ଗ ବାଳକମାନଙ୍କୁ ଲକ୍ଷ୍ୟ କରି ଆମମାନଙ୍କ ପାଇଁ ଏହିସବୁ ଜ୍ଞାନ ଦିଆଯାଇଛି। ଏତାବ ଜନ୍ମ ସାଫଲ୍ୟମ୍, ଇଏ ହେଉଛି ଜନ୍ମର ସଫଳତା। ଦେହି ନାମ ଇହ ଦେଇଛୁ, ଦେହି ଖାଲି ମନୁଷ୍ୟମାନଙ୍କ କଥା କୁହାଯାଉ ନାହିଁ, ସବୁ ଦେହି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସମସ୍ତଙ୍କର ଦେହର ସାର୍ଥକତା ସେଇଠି ଆସିବ। କ'ଣ ନା ପ୍ରାଣୀ ଅର୍ଥେଇ ଧିଆ ବାଚା ଶ୍ରେୟ ଆଚରଣ ସଦା, ଅନ୍ୟର ଉପକାର କରିବା, ଶ୍ରେୟ କରିବା, ପ୍ରାଣ ବଦଳରେ, ଅର୍ଥ ବଦଳରେ, ବୁଦ୍ଧି ବଦଳରେ, ବଚନ ବଦଳରେ, ପ୍ରାଣୀ ଅର୍ଥେଇ ଧିଆ ବାଚା, କାହା ପାଖରେ ଅର୍ଥ ରହିଛି ସେ ଅର୍ଥ ପ୍ରଦାନ କରୁଛନ୍ତି। ଅର୍ଥ ଯେମିତି ଆମେ ଦେଖୁଛେ ବହୁତ ଧନୀ ବ୍ୟକ୍ତି ସବୁ ଧନ ପ୍ରଦାନ କରୁଛନ୍ତି, ସେଇଭଳି ଭାବେ ପ୍ରାଣକୁ ପ୍ରଦାନ କରିଥିଲେ ଆମର ଯେଉଁ ଦଧିଚି ମୁନି ପ୍ରାଣକୁ ପ୍ରଦାନ କରିଦେଲେ, ଦେବତାମାନଙ୍କ ପାଇଁ ନିଜ ପ୍ରାଣକୁ ପ୍ରଦାନ କରିଦେଲେ, ତାଙ୍କ ଶରୀରରୁ ତିଆରି ହେଲା କ'ଣ ଯେଉଁ ବଜ୍ର ସୃଷ୍ଟି ତିଆରି ହେଲା। ସେଇଭଳି ଭାବରେ ଅର୍ଥ ଆମେ କହିବା ବଳି ମହାରାଜ ସବୁ ତ୍ରିଲୋକକୁ ପ୍ରଦାନ କରିଦେଲେ ଭଗବାନଙ୍କୁ, ତାଙ୍କର ଗୁରୁ ମନା କରୁଛନ୍ତି ଆ ଦିଅ ନା, ଏଇଭଳି ଭାବରେ କିନ୍ତୁ ସବୁ ପ୍ରଦାନ କରିଦେଲେ। ଆଉ ବୁଦ୍ଧି ଦେଖନ୍ତୁ ପ୍ରଭୁପାଦ ମହାରାଜ କିଭଳି ଭାବରେ ବୁଦ୍ଧି ପ୍ରଦାନ କରିଛନ୍ତି, ଆଉ ସାରା ପୃଥିବୀର ଲୋକମାନେ ଭଗବାନ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏ ବଚନ ବଚନ ମାଧ୍ୟମରେ ମଧ୍ୟ ପ୍ରଭୁପାଦ ମହାରାଜ ବଚନ କହିଲେ, ବହୁତ ଶାସ୍ତ୍ର କହିଛନ୍ତି, ଚାଲିଛି ସେ କଥା ସବୁ ଶୁଣୁଛନ୍ତି ପ୍ରଭୁପାଦ ମହାରାଜ। ଏ ପରମ୍ପରାରେ ଯେଉଁ ଆସୁଛନ୍ତି ସେମାନେ କଥା କହୁଛନ୍ତି, ଏ କଥାର କେତେ ମୂଲ୍ୟ ରହିଛି, ବଚନର କେତେ ମୂଲ୍ୟ ରହିଛି, ଜଣକୁ ଭୌତିକ ଜଗତରୁ ଉଦ୍ଧାର କରିଦେବ ଏ କଥା, କଥାର ମହାତ୍ମ୍ୟ ଏଭଳି ରହିଛି। ଆମେ ସେ ଭାଗବତ ଶୁଣୁଛେ ନା କଥାର କେମିତି ମହାତ୍ମ୍ୟ ରହିଛି, ଭଗବତ ଧାମକୁ ଯିବେ ସେମାନେ କଥା ଶୁଣିକିରି, କଥାର ମଧ୍ୟ ବହୁତ ମୂଲ୍ୟ ରହିଛି। କିଏ କ'ଣ ଦାନ କରୁଛନ୍ତି ଭଗବାନ ଚିନ୍ତା କରୁଥିଲେ, କ'ଣ ଦାନ କରୁଥିଲେ, ତେଣୁ ଏ ଶ୍ଳୋକଟି କହିଲେ। ତେଣୁ ସେ କହୁଛନ୍ତି ଯାବତ୍ୟା ଶିକତା ଭୂମି, ଯେତେ ଭୂମିର ଯେତେ ବାଲି ରହିଛି, ଧୂଳିକଣା ରହିଛି, ବାଲିକଣା ରହିଛି, ଯାବତ ଶିକତା ଭୂମି, କିଏ ଗଣିପାରିବ ଯାବତ ଶିକତା ଭୂମି, ଏବଂ ଯାବତ୍ୟ ଦିବି ତାରକା, ଦିବି ବା ଆକାଶରେ ଯେତେ ତାରା ରହିଛନ୍ତି, ଯେତେ ଅଗ୍ନିକଣା ରହିଛି, ଇଏ ହେଉଛି ଭୂମିକଣା, ସେ ହେଉଛି ଅଗ୍ନିକଣା। ଭଗବାନଙ୍କ ସୃଷ୍ଟି ଦେଖନ୍ତୁ କେତେ ପ୍ରକାର ସୃଷ୍ଟି କରିଛନ୍ତି, ଅନନ୍ତ ରହିଛି, ତାଙ୍କର ହିସାବ ନାହିଁ, ଏତିକି ରହିଛି, ଭାଷ୍ଟ ଷ୍ଟକ୍ ରହିଛି, ଅନଲିମିଟେଡ୍ ମହତ୍ତତ୍ଵ ଭାଷ୍ଟ ଷ୍ଟକ୍ ରହିଛି। ଇଏ କେଉଁଠୁ ସବୁ ସୃଷ୍ଟି ହେଲା, କେଉଁଠୁ ସବୁ ସୃଷ୍ଟି ହେଲା, ଆମେ ଯଦି ଚିନ୍ତା କରିବା, ଜଣେ ଭଗବାନଙ୍କ ଶରଣ ଯିବେ, ପ୍ରଭୁ ଆପଣଙ୍କ ଶରଣ ଯାଉଛି, ପ୍ରଭୁ ମୋତେ ଶରଣ ଦିଅନ୍ତୁ, ଏଇଭଳି ଭାବରେ ସେ ଭଗବାନ ଶରଣରେ ଯିବେ। ଯଦି ଜଣେ ଚିନ୍ତା କରିବେ ଏଇ ବିଷୟରେ ଭୌତିକ ଜଗତ, ଆମେ ଯେଉଁ କହିଥିଲେ ନା ଏ ଭୌତିକ ଜଗତ ଏଭଳି ଭାବେ ସୃଷ୍ଟି ହେଇଛି, ଜଣେ ଯଦି ଏ ବିଷୟରେ ଚିନ୍ତା କରିବ, ଧ୍ୟାନ କରିବ, ତାହେଲେ ସେ ଭଗବାନଙ୍କୁ ଭୁଲିପାରିବ ନାହିଁ। ଭଗବାନଙ୍କୁ ମନେ ରଖିବା ବହୁତ ବହୁତ ସହଜ, ଭୁଲିଯିବା ବହୁତ କଷ୍ଟ, ଏଭଳି ଭାବରେ ଭୌତିକ ଜଗତ ସୃଷ୍ଟି ହେଇଛି, କିନ୍ତୁ ତଥାପି ଶତକଡ଼ା 99 ଭାଗ ଲୋକ ଭଗବାନ ଭୁଲି ଯାଉଛନ୍ତି। ଇଏ ତାଙ୍କର ଦୁର୍ଭାଗ୍ୟ, ମାୟାର ମାୟାକୁ ବସ୍ତୁବତ ହେଇକିରି ସେ ପ୍ରକୃତ ଜ୍ଞାନକୁ ପ୍ରାପ୍ତ ହେଇପାରୁନାହାନ୍ତି, ମାୟା ଅପହୃତ ଜ୍ଞାନ ତାଙ୍କର, ଯଦିଓ ଜ୍ଞାନ ରହିଛି ବୈଜ୍ଞାନିକମାନଙ୍କର ଭଳି, କିନ୍ତୁ ତାଙ୍କର ମାୟା ଅପହରଣ କରିନେଇଛି। ଏଇ ସବୁ ଭୌତିକ ଜଗତ ଅନଲିମିଟେଡ୍ ଜଗତ ସୃଷ୍ଟି ହେଉଛି ସେଇ ଭଗବାନ ଠାରୁ, ଭଗବାନ ଯେଉଁ ରହିଛନ୍ତି ବେଣୁ କଣନ୍ଦମରବିନ୍ଦ ଦଳାୟତାଖ୍ୟଂ ବରହାବତମ ସମାସିତା ମୁଦ ସୁନ୍ଦରାଙ୍ଗମ କନ୍ଦର୍ପକୋଟି କମନୀୟ ବିଶେଷ ଶୋଭମ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଏତେ ସବୁ ଆସୁଛି, ଏତେ ସବୁ ଆସୁଛି, ବହୁତ ଜଗତ ଏସବୁ ଆସୁଛି, କାହା ପାଖରୁ ଆସୁନି, ସେଇ ଭଗବାନ ଯେ ବହୁତ ସୁନ୍ଦର, ଯିଏକି ବେଣୁନାଦ କରୁଛନ୍ତି, ଧଳାୟ ତାଖି ବହୁତ ସୁନ୍ଦର ତାଙ୍କ ଚକ୍ଷୁ ରହିଛି, ପଦ୍ମଲୋଚନରେ ତାଙ୍କ ଭକ୍ତମାନଙ୍କ ପ୍ରତି କୃପା କଟାକ୍ଷ ପ୍ରକାଶ କରୁଛନ୍ତି, ପ୍ରଦାନ କରୁଛନ୍ତି। ଏବଂ ବେଣୁ କୋଣନ୍ତମରବିନ୍ଦ ଦଳାୟ ତାଖ୍ୟଂ ବରା ମସ୍ତକରେ ବରାପିଡ଼ ଧାରଣ କରିଛନ୍ତି। ଆଉ ଏତେ ଧନୀ ବ୍ୟକ୍ତି ସିଏ, କିନ୍ତୁ ଛୋଟିଆ ଗୋଟେ ମୟୂର ପୁଚ୍ଛରେ ଧାରଣ କରୁଛନ୍ତି ଭଗବାନ ବରାପିଡ଼ଙ୍ଗ। ଏଇଭଳି ଭାବରେ କ'ଣ ଲକ୍ଷ୍ମୀ ସହସ୍ର ହଜାର ହଜାର ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି, ସେ ଭଗବାନ, ସେ ଏତେ ସୁନ୍ଦର ରୂପ ରହିଛି ତାଙ୍କର, ତାଙ୍କଠାରୁ ସବୁ ଆସୁଛି। ଆମେ ଚିନ୍ତା କରିପାରିବା ନାହିଁ। ଏତେ ବଡ଼ ବସ୍ତୁ କେଉଁଠୁ ଆସିଲା, ତାଙ୍କ ପାଖରୁ କେମିତି ଆସିଲା? ଯେମିତି ଭଗବାନ ତାଙ୍କର ମୁଖରେ ଦେଖେଇଲେ, ବିଶ୍ୱକୁ ଦେଖେଇଲେ, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେ ନାହିଁ। ଏସବୁ କଥା ବହୁତ ତତ୍ତ୍ୱ ରହିଛି, ଏସବୁ ଆସୁ ସେ ତାଙ୍କର ଠାରୁ। କେତେ ରାତିରେ କେତେ ତାରା କରୁଛନ୍ତି, କେତେ ତାରା, ହଜାର ହଜାର ତାରା ରହିଛି, ତାଙ୍କ ହିସାବ ନାହିଁ କେତେ ତାରା ରହିଛନ୍ତି, ହିସାବ ନାହିଁ। ପ୍ରଭୁପାଦ ମହାରାଜ କହନ୍ତି ବୈଜ୍ଞାନିକମାନେ ଏତେ ଏତେ ସବୁ ଉଦ୍ଭାବନ କରିଛନ୍ତି, ଏତେ ସବୁ ହେଉଛି, ବହୁତ ଜ୍ଞାନ ରହିଛି ବୋଲି କହୁଛନ୍ତି, ତାଙ୍କର ମସ୍ତକରେ କେତେ କେସ ରହିଛି ସେ ପାଇପାରିବେ ନାହିଁ, ତାର ହିସାବ ହେଇନାହିଁ ଏପର୍ଯ୍ୟନ୍ତ। କେତେ ଶିର ରହିଛି, କେତେ କେଶ ରହିଛି ମସ୍ତକରେ, ଏସବୁ କଥା ରହିଛି। ଆପଣ ଯଦି ବା ଜଣେ ଗଣିଦେବ, ବହୁତ ଯଦି ଗଣିଦେବ, ତାହେଲେ କେଉଁ କେଶଟି ପଚିଯାଉଛି, ନଷ୍ଟ ପଡ଼ିଯାଉଛି, ଝଡ଼ିଯାଉଛି, ପୁଣି ଗୋଟେ ନୂଆ କେଶ ବାହାରୁଛି, ଏସବୁ ରହିଛି, ବହୁତ କଥା ରହିଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଶକ୍ତି ରହିଛି, ଅନନ୍ତ ଶକ୍ତି। ତେଣୁ ଏ କଥା କହୁଛନ୍ତି ମୃଗ, ଯାବତୀୟ ଶିକତା ଭୂମି ଯାବତୀୟ ଦିବିତା ରକା ଯାବତୀୟ ବର୍ଷଧାରାସ, ବର୍ଷଧାରା ଯେଉଁ ହେଉଛି, ବର୍ଷା ଧାରା ହେଉଛି, କେତେ ଜଳ କଣା ଆସୁଛି ତାର ହିସାବ ଅଛି, କେତେ କଣା ରହିଛି, ଯାବତୀୟ ରହିଛି, ତାବତୀ ଆଦଦଂ ସ୍ମଗା, ସେତିକି ସଂଖ୍ୟକ ମୁଁ ଗାଭୀ ପ୍ରଦାନ କରିଛି। ଇଏ କେଉଁ ଗାଭୀ ଦେଇଛନ୍ତି, ଯେଉଁ ସବୁ ଗାଭୀ ନୁହଁ ଆ ପରେ ବର୍ଣ୍ଣନା କରାଯିବ, ଏଭଳି କପିଳା ଗାଭୀ ଯାହାର ତେରଟି ଗୁଣ ରହିଛି, ଆମେ ଶୁଣିବା ଆଲୋଚନା କରିବା, ତେରଟି ଗୁଣ ରହିଛି, ଏଭଳି ସବୁ ଗାଭୀ ସେ ପ୍ରଦାନ କରିଛନ୍ତି, ଏବଂ କାହାକୁ ପ୍ରଦାନ କରିଛନ୍ତି ସେଇଟା ମଧ୍ୟ ରହିଛି। କାହାକୁ ପ୍ରଦାନ, କ'ଣ ଯଦି ଅପାତ୍ରରେ ଦାନ କରାଗଲା ସେଇଟା ତମ ଗୁଣର ଦାନ, ଏସବୁ କଥା ରହିଛି, ଏ ସପାତ୍ରରେ ପ୍ରଦାନ କରିଛନ୍ତି, ଏସବୁ କଥା ସେ ବର୍ଣ୍ଣନା କରେ, ଷୋହଳଟି ଶ୍ଳୋକରେ କହିଛନ୍ତି ସେ। ତେଣୁ ତାବତୀ ଅଦଦଂ ସ୍ମଗା, ସେତିକି ସଂଖ୍ୟକ ମୁଁ ପ୍ରଦାନ କରିଛି, ଗାଭୀ ପ୍ରଦାନ କରିଛି, ଏଇଭଳି ଭାବରେ କହିଲେ। ତେଣୁ ଏ ଶ୍ଳୋକର ଭାଷ୍ୟରେ ଆଚାର୍ଯ୍ୟମାନେ ଯେଉଁ ଟୀକା ଦେଇଛନ୍ତି ଆମେ ସେଇଟା ଆଲୋଚନା କରିବା। ତେଣୁ ଏଠି କହୁଛନ୍ତି କ'ଣ ନା, 12 ଶ୍ଳୋକରେ କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ଆଚ୍ଛା ଆଉ ଗୋଟେ କଥା ଆମେ କହିଦେବା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ତାଙ୍କ ଭାଷାରେ କହିଛନ୍ତି ଯେ କୁରୁକ୍ଷେତ୍ର ଆଦି ଦେଶେଷୁ ସୂର୍ଯ୍ୟଗ୍ରହଣାଦି କାଳେଷୁ ଏକସ୍ୟାପି ଗୋହ କୋଟି ଅର୍ବୁଦ ଗୁଣୀ ଭୂତତ୍ୱାତ୍। ଇଏ ଗୋଟିଏ, ଇଏ ହେଉଛି ଗୋଟେ ଇଏ ତତ୍ତ୍ୱ ଗୋଟେ ରହିଛି, କାରଣ ନା କୁରୁକ୍ଷେତ୍ର ଆଦି ଯେଉଁ ତୀର୍ଥ ସ୍ଥାନ ରହିଛି ଏବଂ ଉପଯୁକ୍ତ କାଳ, ଭଗବତ ଗୀତାରେ କହିଲେ ନା, ଦାତବ୍ୟ ଯତ୍ ଦାନ ଦିଏତୁନ ଉପକାରିଣୀ ଦେଶେ କାଳେ ଯେ ପାତ୍ରୀ ଚ ତଦାନ ସାତ୍ୱିକଂ ଶ୍ରୁତମ୍। ଦାନର ମଧ୍ୟ 3 ଦାନ ରହିଛି, ସାତ୍ୱିକ ଦାନ, ରାଜସିକ ଦାନ ଏବଂ ତାମସିକ ଦାନ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କୁରୁକ୍ଷେତ୍ର ଆଦି ଏହିସବୁ ସ୍ଥାନମାନଙ୍କରେ ଏହିଭଳି ଭାବରେ ଯେଉଁ ବହୁତ ପବିତ୍ର ସମୟରେ, ଯେଉଁ ସୂର୍ଯ୍ୟଗ୍ରହଣ ଆଦି ସମୟରେ ଏକସ୍ୟା ବି ଗୋ ଗୋଟିଏ ଗାଭୀ ଯଦି ଜଣେ ଦାନ କରିବ ତାହେଲେ କୋଟି ଅର୍ବୁଦ ଗୁଣୀ ହୁଏ, ତାର ଗୁଣ, ତାର ମୂଲ୍ୟ କୋଟି ଅର୍ବୁଦ, ହଜାର ହଜାର କୋଟି ଗାଭୀ ଦେଲା ଭଳି ମୂଲ୍ୟ ହେବ ତାର, ଏଇଭଳି ଭାବରେ କଥା ରହିଛି। କୋଟି ଅର୍ବୁଦ ଗୁଣୀଭୂତ ତତ୍ର ତତ୍ର, ଆମକୁ ସମୟ ହେଇଯାଉଛି ତ ଆମେ ଗୋଟେ କଥା କହିଥାନ୍ତେ ଯେ ଛାଡ଼, ଦେଶ କାଳେ ସେ ପ୍ରତିଦିନଞ୍ଚ, ତେଣୁ ଏହିଭଳି ଭାବରେ ଦେଶ ଏବଂ କାଳ ଅନୁସାରେ ଦେଉଥିଲେ ଏବଂ ପ୍ରତିଦିନଞ୍ଚ ପ୍ରତିଦିନ ଦେଉଥିଲେ ଏବଂ କୋଟି ଅର୍ବୁଦ ସଂଖ୍ୟାନା ଗବା ଦାତୁ, ଏଇଭଳି ଭାବରେ ସଂଖ୍ୟା ଦେଇଛନ୍ତି ଗାଭି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଶିକତା ଇତି ଗବାମ ଅନ୍ୟନ୍ତ୍ୟମ, ଶିକତା କହିବେଲେ ଖାଲି ଗୋଟିଏ ଏଇଥିରୁ ଉଦାହରଣରୁ ଆମେ ଜାଣିବା, ଏଇ ଯେଉଁ ବାଲି କଥା କହିଲେ, ବାଲିକଣା ରହିଛି, ବାଲିକଣା ଆମର ଗୋଟେ କଥା ରହିଛି, କ'ଣ ବସି ଖାଇଲେ କ'ଣ ନଈ ବାଲି ସରି ସରିଯିବ, ଏମିତି କଥା ରହିଛି, ବସିକିରି ଖାଇଲେ ନଈ ବାଲି ଥିଲେ ମାନେ ନଈ ବାଲି ସରିଯିବ, ଏସବୁ କଥା ରହିଛି। ତେଣୁ ଏ ଦୁର୍ଯ୍ୟୋଧନ ସେ କଥା କହୁଥିଲେ, ଦୁର୍ଯ୍ୟୋଧନ ଏ କଥା ମହାଭାରତରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ପାଣ୍ଡବମାନଙ୍କ ପଏଣ୍ଟ ଆସିଲା, କଥା ଆସିଲା, ସିଏ ସବୁ ଧୃତରାଷ୍ଟ୍ର ପୌରମାନେ ବହୁତ ପ୍ରକାର ବ୍ୟବସ୍ଥା କରିକିରି, ପଶା ଖେଳ କରିକିରି, ବହୁତ ପ୍ରକାର କପଟ ପଶା ଖେଳିକିରି ପାଣ୍ଡବମାନଙ୍କ ଠାରୁ ସେ ସମ୍ପତ୍ତିକୁ ହରଣ କରିନେଲେ, ଛିନ୍ନ କରିନେଲେ। ତେଣୁ ଏସବୁ କଥା ହେଉଛି, 2 ତ ହେଲା ଯୋଜା ଖେଳ ହେଲା, ତାପରେ ପ୍ରଥମ ଥର କଥା ହେଉଛି, ସେ ପୁଣି ତାଙ୍କୁ ଧୃତରାଷ୍ଟ୍ର ମହାରାଜ ପ୍ରଦାନ କରିଦେଲେ,
ସବୁ ପ୍ରଦାନ କରିଦେଲେ, ସବୁ ତାଙ୍କ ରାଜ୍ୟକୁ ସେ ପ୍ରଦାନ କରିଦେଲେ। ତେଣୁ ସେଇଠି କହୁଛନ୍ତି ଦୁର୍ଯ୍ୟୋଧନ କହୁଛନ୍ତି, ତମେ ଯେଉଁ ଦେଇଦେଲ ତମେ ଜାଣିଛ ଧନ ରୋଜଗାର କରିବା କେତେ କଷ୍ଟ, ବସିକିରି ଖାଇଲେ ନଈବାରି ସରିଯିବ। ତମେ ତ ରୋଜଗାର କରୁନ ଅନ୍ଧ, ତମେ ଅନ୍ଧ ରହିଛ ବସିକି ରହିଛ, ଆମେ ଯେଉଁ ବହୁତ କଷ୍ଟରେ ପ୍ରାପ୍ତ ହେଇଛୁ ତମେ ସବୁ ଦେଇଦେଲ। ଏ ପ୍ରଥମ ଯେତେବେଳେ ଯୁଦ୍ଧ ଖେଳରେ ହାରିଥିଲେ, ଯେତେବେଳେ ପଶା ଖେଳରେ ହାରିଲା ପରେ ଯେତେବେଳେ ଦ୍ରୌପଦୀଙ୍କୁ ବିଭତ୍ସ କରିବା ପାଇଁ ଚେଷ୍ଟା କରାଯାଉଥିଲା, ଏହି ସମୟର ଘଟଣା ସବୁ ରହିଛି, ବିସ୍ତାର ଘଟଣା ରହିଛି, ଆମ ସମୟ ନାହିଁ, ସେଥିପାଇଁ ସଂକ୍ଷେପରେ କହିଦେଲେ ଏସବୁ କଥା। ତେଣୁ ଇଏ ଯେଉଁ ରହିଛି କ'ଣ, ଏଠି କହୁଛନ୍ତି ଏ ଯେଉଁ ଗା ରହିଛି ଅସଂଖ୍ୟ ରହିଛି ତାଙ୍କ ଗଣି ହେବ ନାହିଁ ବାଲି, ଏଇଥିରୁ ସନାତନ ଗୋସ୍ୱାମୀ କହୁଛନ୍ତି ଇତି ଅନନ୍ତ୍ୟମ ଗାଭୀ, ଅନନ୍ତ ଅନନ୍ତ ଗାଭୀ ସେ ପ୍ରଦାନ କରିଛନ୍ତି, ଏଇଥିରୁ ଜାଣିବା ତାରକା ଇତି ଦିବ୍ୟତ୍ୱ। ତାରକା ଯେଉଁ କୁହାଗଲା, ତାରକା ସଂଖ୍ୟା ଦୃଷ୍ଟିରେ କୁହାଯାଏ ନାହିଁ, ଏଇଟା ଦିବ୍ୟତ୍ୱ। ଆମେ ଶୁଣିବା ଗାଭୀର କେତେ ଗୁଣ ସବୁ ରହିଛି, 13 ଗୁଣ ରହିଛି, ଦିବ୍ୟ ଗୁଣ ସବୁ ରହିଛି ତାରଟା, ତାରକା କହିବାର ଉଦ୍ଦେଶ୍ୟ ହେଉଛି ଦିବ୍ୟତ୍ୱ, ଏ ଦେବଗୁଣ ସବୁ ରହିଛି ତାଙ୍କ ପାଖରେ, ସେ ଗାଭୀମାନଙ୍କୁ ସେ ପ୍ରଦାନ କରାଗଲା। ବର୍ଷଧାରା ଇତି ତଦାନେ ଅଭିରତତ୍ୱ ଅଭିପ୍ରେତମ, ବର୍ଷଧାରା ଯେତେବେଳେ ବର୍ଷା ହେଉଛି ଅଭିରତ ଭାବେ ବର୍ଷା ହେଉଛି, ବର୍ଷା ଟିକେ ହେଲା ଗୋଟେ ମିନିଟ୍ ରହିଗଲା, ତାପରେ ଗୋଟେ ମିନିଟ୍ ବନ୍ଦ ହେଇକି ପୁଣି ଯାବ, ନା ଚାଲିଛି ଧାରା ଅବିଚ୍ଛିନ୍ନ ଭାବରେ ଚାଲିଛି ବର୍ଷା ଧାରା। ସନାତନ ଗୋସ୍ୱାମୀ କହୁଛନ୍ତି ତଦାନେ ଅବିରତତ୍ୱ, ବିରତ ନାହିଁ ଚାଲିଛି ବର୍ଷା, ଚାଲିଛି ବର୍ଷା ହେଉଛି ମାନେ ବିରତ ହେଉନାହିଁ, ଚାଲିଛି ବର୍ଷା। ସେହିଭଳି ଭାବରେ ବର୍ଷା ଧାରା କହିବାର ଉଦ୍ଦେଶ୍ୟ ହେଉଛି ଇଏ ଯେଉଁ ପ୍ରଦାନ କରୁଥିଲେ ଗୋଦାନ ଦାନ କରୁଥିଲେ ଅବିରତତ୍ୱ, ନା ମୋର ଗାଭୀ ସରିଗଲା ଆଉ ଦେହ ମାନେ ବନ୍ଦ ହୋଇଗଲା, ନା ବନ୍ଦ ହୋଇଗଲେ ଚାଲି ଚାଲିଛି ଅବିରତ ଭାବେ ଚାଲିଛି, ତାହେଲେ ପ୍ରଦାନ କରୁଥିଲେ ରାଜା ଏତେ ସବୁ ଗାଭୀ ପ୍ରଦାନ କରିଥିଲେ। ତେଣୁ ଏବଂ ସିକତା ଦିନା ଯତୋତ୍ତରଂ ଆଧିକ୍ୟମ, ଏ ଯେଉଁ ବିଭିନ୍ନ ଉଦାହରଣ ଦିଆଯାଇଛି, ପ୍ରଥମେ କୁହାଗଲା ସିକତା ବାଲିକଣା କଥା କୁହାଗଲା, ତାପରେ କୁହାଗଲା ତାରକା, ଏ ଯେଉଁ ଅଗ୍ନିକଣା କଥା କୁହାଗଲା, ଏବଂ ତାପରେ କୁହାଗଲା ଜଳକଣା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଗୋଟେ ପରେ ଗୋଟେ ଯେଉଁ କୁହାଯାଉଛି ତାର ଉଦ୍ଦେଶ୍ୟ ହେଉଛି ତାହାଠାରୁ ଆହୁରି ଶ୍ରେଷ୍ଠ, ଖାଲି ଯଦି ଗାଭୀ ପ୍ରଦାନ କରୁ ତାର ଯଦି ଗୁଣ ନଥାନ୍ତା ତାହେଲେ କିଛି ତାର ଏତେ ତାର ମୂଲ୍ୟ ନଥାନ୍ତା, କିନ୍ତୁ ତାର ମଧ୍ୟ ଗୁଣ ରହିଛି, ଏବଂ ଦେଉଥିଲେ ବନ୍ଦ ହୋଇଗଲା ତାହା ନୁହଁ ଅବିରତ ଭାବରେ ଚାଲିଛି, ଏଇଭଳି ଭାବରେ ଦାନ କରୁଥିଲେ। ତେଣୁ ଆମେ ସମୟ ହୋଇଗଲା, ଆମ କଥା ବିଶ୍ରାମ ଦେବା, ତେଣୁ ପ୍ରଭୁ ଯେଉଁ କହୁଥିଲେ ଗୋଟେ ପ୍ରଶ୍ନ ପଚାରିଥିଲେ ହେଇଗଲା ସବୁ ଠିକ୍ ହେଇଗଲା ସବୁ ହେଇଗଲା ପାଇଛ ଆଜ୍ଞା 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 ଆଚ୍ଛା ସାର୍ ଠିକ୍ ଆଜ୍ଞା। ନା ଅପସମ୍ପ୍ରଦାୟ ଆମେ ଇଏ କହିବା, ଯେଉଁ ଆମେ ଯେଉଁ ଜ୍ଞାନଟା ଆସୁଛି ଆମେ ଯଦି ତା ଦେହରେ ଅଲଗା କିଛି ଆମ ନିଜ ତରଫରୁ କିଛି ମିଶେଇଲେ ସେଇଟା ହେଉଛି ଅପସମ୍ପ୍ରଦାୟ, ସେଠି ନଷ୍ଟ ହୋଇଯାଉଛି, ସମ୍ପ୍ରଦାୟଟି ନଷ୍ଟ ହୋଇଯାଉଛି, ଆହୁରି ମିଶେଇଦେବା ଆମେ ଭାବୁଛୁ କ'ଣ ଏଇଟା ବହୁତ ଆହୁରି ବଢ଼ିଆ ହେବ, କିନ୍ତୁ ନା ସେଇଟା ସବୁ ନଷ୍ଟ ହୋଇଗଲା ସେଇଟା। ତେଣୁ ପ୍ରଭୁ ଦୁଇ ମିନିଟ୍ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିବା, ସମୟ ହୋଇଗଲା, ଆମକୁ ତା ବିଶ୍ରାମ ଦେବା।